ରାଧାରାଣୀଙ୍କ ଉପରେ କିଛି ଆଲୋଚନା କରିବା। ଆଜି ସକାଳେ ଆମର ରଘୁବର ପ୍ରଭୁ କିଛି କହିଥିଲେ ରାଧାରାଣୀଙ୍କ ତତ୍ତ୍ୱ, ତେଣୁ ରାଧାରାଣୀଙ୍କର ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ। ଆମେ ରାଧାରାଣୀଙ୍କର କୃପା ପ୍ରାର୍ଥନା କରିବା, ଯାହାଫଳରେ କି ଆମେ ତାଙ୍କ ବିଷୟରେ କିଛି କହିପାରିବା ବା ବୁଝିପାରିବା। ତେଣୁ ରାଧାରାଣୀଙ୍କର ତତ୍ତ୍ୱ ଯେଉଁ ଆସୁଛି, ସେ ରାଧା ଅର୍ଥ ହେଉଛି ଆମର ଭାଗବତମ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଦ ଆମର ତିରିଶ ଦଶମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି ଯେ ଅନୟା ରାଧିତ ନୂନଂ ଭଗବାନ ହରିରୀଶ୍ୱର ଜନ୍ମ ବିହାୟ ଗୋବିନ୍ଦ ଜାମନ ନୟତ ରହ। ଯେ ଅନନ୍ୟ ଭାବରେ ଭଗବାନଙ୍କର ଆରାଧନା କରିଥିଲେ ସେଥିପାଇଁ ତାଙ୍କର ନାମ ହେଉଛି ରାଧା। ଭାଗବତମରେ କେତେଜଣ କୁହନ୍ତି ଯେ ଭାଗବତମରେ ରାଧାଙ୍କର ନାମ ନାହିଁ, କିନ୍ତୁ ଭଗବାନଙ୍କର ମାନେ ରାଧାରାଣୀଙ୍କର ନାମ ରହିଛି, ପରୋକ୍ଷ ଭାବରେ ରହିଛି। ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଯେ ରାଧାଙ୍କର ନାମ ଏଠାରେ ଏଇ ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ଅନୟା ରାଧିତ ନୂନଂ ଭଗବାନ ହରିରୀଶ୍ୱର ଜନ୍ମ ବିହାରେ ଗୋବିନ୍ଦ ଜାମନ ରହ। ଯେ ଅନନ୍ୟ ଭାବରେ ଭଗବାନଙ୍କର ଆରାଧନା କରନ୍ତି ସିଏ ହେଉଛନ୍ତି ଅନୟା ରାଧିତ ଇତି ରାଧା। ଅନନ୍ୟ ଭାବରେ ଦଶମ ସମୟ ତିରିଶ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ସୁଖଦେବ ସ୍ୱାମୀ ରାଧାରାଣୀଙ୍କର ନାମ ନେଇନାହାନ୍ତି, କାହିଁକି ପ୍ରଭୁପାଦ ମହାରାଜ କୁହନ୍ତି ଯେ ସେଠାରେ ଯେଉଁ ଷାଠିଏ ହଜାର ମନ୍ଦିରମାନେ ଉପସ୍ଥିତ ଥିଲେ ସେମାନେ ମଧ୍ୟ ସେ ରାଧା ତତ୍ତ୍ୱ ବୁଝିବାକୁ ସକ୍ଷମ ନୁହନ୍ତି, ଯେଉଁଥିପାଇଁ କି ରାଧାରାଣୀଙ୍କର ତତ୍ତ୍ୱ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇନାହିଁ। ପାଞ୍ଚଟି ଅଧ୍ୟାୟରେ ରାସ ପଞ୍ଚଧ୍ୟାୟ ରହିଛି, ସେ ପାଞ୍ଚଟି ଅଧ୍ୟାୟରେ ରାଧାରାଣୀଙ୍କ ତତ୍ତ୍ୱ ବର୍ଣ୍ଣନା କରି ବନ୍ଦ କରିଦେଇଛନ୍ତି ସୁଖଦେବ ଗୋସ୍ୱାମୀ, ଆଉ ବେଶୀ ବର୍ଣ୍ଣନା କରିନାହାନ୍ତି। ତେଣୁ ରାଧାରାଣୀଙ୍କର ତତ୍ତ୍ୱ ହେଉଛି ଯେ ସେ ଭଗବାନଙ୍କର ଭଗବାନ ହେଉଛନ୍ତି ଆରାଧ୍ୟ, ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ ବ୍ରଜେଶ ତନୟ। ସେ ବ୍ରଜେଶ ତନୟ ଭଗବାନ କୃଷ୍ଣ ହେଉଛନ୍ତି, କୃଷ୍ଣଙ୍କର ବିଭିନ୍ନ ପ୍ରକାର ତତ୍ତ୍ୱ ସବୁ ରହିଛି, ତେଣୁ ସେ ମଥୁରା ଏବଂ ଦ୍ୱାରକା ଏଇ ଦୁଇ ଜାଗାରେ ଯେଉଁ ଭଗବାନ କୃଷ୍ଣ ଆରାଧିତ ହୁଅନ୍ତି ସେ ଐଶ୍ୱର୍ଯ୍ୟ ଜ୍ଞାନରେ ଆରାଧିତ ହୁଅନ୍ତି। ଐଶ୍ୱର୍ଯ୍ୟ ଜ୍ଞାନରେ ମଥୁରାରେ ଯେଉଁ ନାରୀମାନେ ଅଛନ୍ତି ବା ପୁରୁଷମାନେ ଅଛନ୍ତି ଯେଉଁମାନେ ଥିଲେ ସେମାନେ କୃଷ୍ଣଙ୍କର ଯେଉଁ ଆରାଧନା ସେମାନେ ଜାଣିଛନ୍ତି ଇଏ ହେଉଛନ୍ତି ଭଗବାନ। ଯେତେବେଳେ ଆମର ଯେତେବେଳେ ଭଗବାନ ଯାଇକିରି ମଥୁରାରେ ଯେଉଁ କଂସ ବାକି ଥିଲେ ବୃନ୍ଦାବନ ମଥୁରାକୁ ଆସି ସେ ଯେତେବେଳେ ଯେଉଁ ରଙ୍ଗଭୂମିରେ ଯାଇକି ପହଞ୍ଚିକିରି ସେଠାରେ ଯେଉଁ ମଲ୍ଲମାନଙ୍କ ସହିତ ଯୁଦ୍ଧ କରୁଛନ୍ତି, ମଲ୍ଲାନା ମସନୀର ନୁଣା ନରଗରୁ ଭଗବାନ ଯେତେବେଳେ ସେମାନଙ୍କ ସହିତ ଯୁଦ୍ଧ କରୁଛନ୍ତି ସେତେବେଳେ ଯେଉଁ ନାରୀମାନେ ଅଛନ୍ତି ମଥୁରାର ନାରୀମାନେ ସେମାନେ କହୁଛନ୍ତି ଯେ ଗୋପ୍ୟ ସ୍ତପ କିମ୍ ଆଚରଣ ଅମୁଷ୍ୟ ରୂପମ ଲାବଣ୍ୟ ସାରମ ଅସମର୍ଥମ ଅନନ୍ୟ ସିଦ୍ଧମ ଦୁର୍ଘୀ ପିବନ୍ତ୍ୟୋ ଅନୁସବ ଅଭିନବଂ ଦୁରାପମ ଏକାନ୍ତ ଧାମ ଯଶସ୍ୱ ଶ୍ରିୟ ଐଶ୍ୱର୍ଯ୍ୟ। ଭଗବାନଙ୍କ ରୂପ ଯେତେବେଳେ ଦେଖୁଛନ୍ତି ମଥୁରାରେ ମଥୁରାର ନାରୀମାନେ ବିଶେଷ ଭାବରେ ସେମାନେ କହୁଛନ୍ତି ଯେ ଗୋପୀମାନେ ଯେଉଁ ଏଇ କୃଷ୍ଣଙ୍କର ସେମାନେ ଜାଣିଛନ୍ତି ହେଉଛନ୍ତି ଭଗବାନ, କିନ୍ତୁ ବୃନ୍ଦାବନରେ କେହି ଜାଣିନାହାନ୍ତି କୃଷ୍ଣ ହେଉଛନ୍ତି ଭଗବାନ ବୋଲି, ସେ ହେଉଛନ୍ତି ମାଧୁର୍ଯ୍ୟ ଲୀଳା। ମଥୁରା ଏବଂ ଦ୍ୱାରକାରେ ଭଗବାନଙ୍କର ଯେଉଁ ଲୀଳା ସେ ହେଉଛି ଐଶ୍ୱର୍ଯ୍ୟ ଲୀଳା, ସେମାନେ ଜାଣିଛନ୍ତି ଇଏ ହେଉଛନ୍ତି ଭଗବାନ, କିନ୍ତୁ ବୃନ୍ଦାବନରେ କେହି ଜାଣନ୍ତି ନାହିଁ ଯେ କୃଷ୍ଣ ହେଉଛନ୍ତି ଭଗବାନ। କୃଷ୍ଣ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସେମାନେ ଜାଣନ୍ତି ଇଏ ହେଉଛନ୍ତି ଆମର କୃଷ୍ଣ, ଇଏ ଭଗବାନ ବୋଲି ଜାଣିଛନ୍ତି। ତେଣୁ ମଥୁରାର ନାରୀମାନେ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କର ସେ ରୂପ ସୁନ୍ଦର ରୂପ ଯେଉଁ ରହିଛି ଭଗବାନଙ୍କର ସହିତ ବର୍ଣ୍ଣନା କରାଯାଇଛି ତା ପର ଶ୍ଳୋକରେ ପୂର୍ବ ଶ୍ଳୋକରେ ତେୟାଳିଶ ଅଧ୍ୟାୟରେ ଯେ ମଲ୍ଲାନାମ ଅସନୀର ନୃଣାଙ୍ଗ ନରବରୋ ସ୍ତ୍ରୀ ନାଙ୍ଗ ସ୍ମର ମୂର୍ତ୍ତିମାନ गोपानां स्वजनो असतां कितिभुजां शास्ता सुपुत्रो शिशु मृत्युर भोजपते विराड अभिदुषां तत्त्वं परं योगिनां ऋषिणां परदेवतेति विरितो रंगगतं सागरः। भगवान होती समस्त रसर आधार रस वैश बोली कहुच्छे तेणु साधारणत बार प्रकार रस अच्छे बारटी रस रही तेणु ये विभिन्न रस रही रस सब तापर दी प्रकार दी भाग दुईट भाग विभक्त गोटे हूँ अनुकूल रस गोटे हूँ प्रतिकूल रस जो अनुकूल रस अनुकूल रस भगवान सहित भक्त मैंने युक्त होती अनुकूल रस प्रतिकूल रस जो मैंने भगवान भक्त नुहति से मैंने प्रतिकूल रस भगवान सहित युक्त तेणुक भक्ति रसांत सिंधु रूप गोस्वामी कहले जे अन्याभिलाषा शून्यम ज्ञान कर्मादि अनावगम अनुकूल्यन कृष्णानुशीलन भक्ति उत्तम अनुकूल्य जो भगवान अनुशीलन करगवान भक्ति करे हूँ श्रेष्ठ तेना ये आम श्रीमद गौरव गोस्वामी महाराज कहते ये जो आनुकूल्य कृष्णानुशीलन ये हूँ राधाराणी राधाराणी केमी अनुकूल भगवान भक्ति कर राधाराणी जो भक्ति कर भगवान को सीटा हूँ आनुकूल्य कृष्णानुशीलन तेणु जो विभिन्न प्रकार रस अच्छी मल्ल जो मैंने चाणुर मुस्टिक इत्यादि जो भगवान सहित युद्ध करुले भगवान जो ब्रह्मवंश को आ पूर्व बहुत किसी शिवधनु भागी से जो रजक मारे से जो कुब्जा जी आसला कुब्जा भगवान को विभिन्न प्रकार श्रृंगार करब्जा जो कुब्जा रही से मुक्त होकर गोटे सुंदरी नारी परिणत हो जाए विशेष भाव जो कुबल पीड़ नामक हस्ती को रखी कंस रखी से कृष्ण को मारे से कुबल पीड़ को भगवान हत कर अंतिम से कुबल पीड़र जो हाथी दुईट दात को धरिक भगवान कृष्ण और बलराम प्रवेश कर सब चाणुर मुस्तिका जिते मल्लवान थे से सब कृष्ण सहित मल्लुद्ध करने को आरंभ कर तेणु मल्लाना असनीर मल्ल मैंने जो भगवान दर्शन करते कौन दर्शन करते यदि कृष्ण होती एगार बार वर्ष बाड़क किंतु मल्ल मैंने गोटे विराट 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 पुरुष रही कि भगवान कृष्ण को दर्शन करते कि दर्शन करते ना असनीर वज्र भाई दर्शन भगवान तेनाली मल्लाना असनीर जो रही ये कौन हो हाँ ये बारटी रस कथा ये सब वर्णना कर तेणु आनुकूल्यन रस विषय आम आलोचना करवा तेणु ये हूँ रौद्र रसर आस भगवान सब रसर विग्रह रसराज शिरोमणि होती भगवान कृष्ण एवं से सबू रस आस्वादन कर प्रतिकूल रस आस्वादन कर अनुकूल रस आस्वादन कर भगवान जो जाकुंठ अच्छा भगवान से प्रतिकूल रस आस्वादन करने शत्रु सहित शत्रु सहित युद्ध करवा ये प्रतिकूल रस किंतु से रस आस्वादन करने व्यवस्था कर जो वैकुंठ द्वारपाल अच्छा जय और विजय ताको चारि कुमार द्वारा अभिशप्त कर भगवान कृष्ण सहित सी करेंगे दंतभक्त जो प्रथम आसे हिरण्याक्ष हिरण्यकश्यप तेना भगवान युद्ध करने इच्छा हो प्रतिकूल रस तेणु जो जो मल्ल मैंने चाणुर मुस्टिक इत्यादि भगवान सहित युद्ध करते रौद्र रस जो बारटी रस से बारटी रस ये श्लोक में वर्णना कर रौद्र रस ते आते अन्न मैंने जो नर मैंने अच्छा अन्न लोक मैंने जो अच्छा भगवान को नरोत्तम रूप से दर्शन करते मल्लाना मसनी नुना नरवरम नरवरम कहे श्रेष्ठ नर ଲୋକମାନଙ୍କ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଅନ୍ୟ ଲୋକମାନେ ଭଗବାନ କୃଷ୍ଣଙ୍କୁ ଦେଖି ସେଇଭଳି ଭାବରେ ଦର୍ଶନ କରୁ ଚିନ୍ତା କରୁଥିଲେ, ତେଣୁ ତାକୁ ନରୋତ୍ତମ ରୂପରେ ଦର୍ଶନ କରୁଥିଲେ ଭଗବାନ କୃଷ୍ଣ। ସେଥିରେ ଦୁଇଟି ରସ ରହୁଛି, ଅଦ୍ଭୁତ ରସ ଏବଂ ବିସ୍ମୟ ରସ, ସେ ହେଉଛନ୍ତି ଦୁଇ। ଇଏ ଗୋଟିଏ ରସ ଅଦ୍ଭୁତ ଏବଂ ବା ବିସ୍ମୟ ଗୋଟିଏ ରସ ରହୁଛି, ତେଣୁ ଇଏ ଗୋଟିଏ ଦ୍ୱିତୀୟ ରସ। ତୃତୀୟ ରସ ହେଉଛି ଯେତେ ମାତୃସ୍ଥାନୀୟ ନାରୀମାନେ ଥିଲେ ସେମାନେ ମାତୃମାନେ ସ୍ଥାନୀୟମାନଙ୍କୁ ଛାଡ଼ିକିରି ଯେଉଁମାନେ ଅନ୍ୟ ସ୍ତ୍ରୀ ଲୋକମାନେ ଥିଲେ ଏ କୃଷ୍ଣଙ୍କୁ ଦେଖିକିରି ସେମାନେ ଚିନ୍ତା କରୁଥିଲେ ଯେ ସ୍ତ୍ରୀ ନାମ ସ୍ମର ମୂର୍ତ୍ତିମାନ, ସ୍ମର କାମଦେବ ରୂପରେ ଦର୍ଶନ କରୁଥିଲେ ଭଗବାନ କୃଷ୍ଣ। ତେଣୁ ଇଏ ହେଉଛି ଶୃଙ୍ଗାର ରସ, ଏ ଶୃଙ୍ଗାର ରସ ବିଗ୍ରହ ହେଉଛନ୍ତି ଭଗବାନ କୃଷ୍ଣ ଏବଂ ତାର ଆଶ୍ରୟ ବିଗ୍ରହ ହେଉଛନ୍ତି ରାଧାରାଣୀ। ଏଇଟା ହେଲା ଆନୁକୂଲ୍ୟ କୃଷ୍ଣ, ଆମେ ଆଲୋଚନା କରିବା। ତେଣୁ ତାପରେ ଅନ୍ୟ ଯେଉଁମାନେ ଥିଲେ ଶ୍ରୀଦାମା ଆଦି ଗୋପମାନେ ଯେଉଁମାନେ ଯାଇଥିଲେ ଭଗବାନ କୃଷ୍ଣଙ୍କ ସହିତ ବୃନ୍ଦାବନ ଦ୍ୱାର ମଥୁରାକୁ ଯାଇଥିଲେ, ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି ସେମାନେ ନିଜର ସଖା ରୂପରେ ଦର୍ଶନ କରୁଛନ୍ତି। ଏଠି ଦୁଇଟି ରସ ରହୁଛି, ସଖ୍ୟ ଏବଂ ହାସ୍ୟ ରସ। ଏମିତି ସମୁଦାୟ ହିସାବ କରିବା ସମୁଦାୟ 12 ରସ ଆସୁଛି। ତେଣୁ ଆଉ ଅନ୍ୟମାନେ ଯେଉଁମାନେ କଂସଙ୍କର ଯେଉଁମାନେ ମିତ୍ର ସେମାନେ ସବୁ ଅସତ୍ ରାଜାମାନେ ସବୁ ବିଭିନ୍ନ ପ୍ରକାର ଅଧର୍ମରେ ଲିପ୍ତ ଥିଲେ, ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି କ'ଣ ଦେଖୁଛନ୍ତି ସେମାନେ ନା ଗୋପାନାନ୍ ସ୍ୱଜନ ଅସତାନ୍ କ୍ଷିତି ଭୁଜାନ୍। ଅସତାନ୍ କହିଲେ ଯେଉଁମାନେ ଅଧର୍ମରେ ରହିଛନ୍ତି ସେମାନେ କୃଷ୍ଣଙ୍କୁ ଦେଖି କ୍ଷିତି ଭୁଜାନ୍ ବୋଲି ଭାବୁଥିଲେ, ସେ ହେଉଛନ୍ତି ଅର୍ଥାତ୍ ସିଏ ହେଉଛନ୍ତି ଶ୍ରେଷ୍ଠ ଶାସନକର୍ତ୍ତା ରୂପେ ଦର୍ଶନ କରୁଥିଲେ। ତେଣୁ ସେଠି ବୀର ରସର ଆଶ୍ରୟ, ବୀର ରସ ଏଇ ଗୋଟେ ଆଶ୍ରୟ ରସ। ତାପରେ ଶାସ୍ତା ସ୍ୱପିତ୍ର ଶିଶୁ, ଯେଉଁ ଦେବକୀ ବସୁଦେବ ନନ୍ଦ ଏମାନେ ସବୁ ଗୁରୁବର୍ଗ ଯେଉଁମାନେ ଥିଲେ ସେଠି, ସେମାନେ ଯେତେବେଳେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ତେଣୁ ଶିଶୁ ରୂପରେ ଦର୍ଶନ କରୁଛନ୍ତି। ଏଠି ଦୁଇଟି ରସ ରହୁଛି, ଗୋଟେ ହେଉଛି ବାତ୍ସଲ୍ୟ ରସ ଏବଂ ଗୋଟେ ହେଉଛି କରୁଣ ରସ, ଏଇ ଦୁଇଟି ରସ ରହୁଛି। ଏବଂ ମୃତ୍ୟୁର ଭୋଜପତେ କଂସ, ଭୋଜପତେ ହେଉଛି କଂସ, କଂସ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରୁଛନ୍ତି ସେ ଦେଖୁଛନ୍ତି ସାକ୍ଷାତ ମୃତ୍ୟୁ ରୂପରେ ଦର୍ଶନ କରୁଛନ୍ତି ଭଗବାନ କୃଷ୍ଣ। ତେଣୁ ଏଠି ହେଉଛି ଭୟାନକ ବା ଭୟ ରସର ଆସ, ଭୟାନକ ରସ। କଂସ ମଧ୍ୟ ଭଗବାନ କୃଷ୍ଣଙ୍କୁ ଚିନ୍ତା କରୁଥିଲେ, ସ୍ମରଣ କରୁଥିଲେ, ଭଗବାନ କୃଷ୍ଣଙ୍କ ସହ ଯୁକ୍ତ ଥିଲେ, କିନ୍ତୁ ସେ ପ୍ରତିକୂଳ ରସରେ ଭଗବାନଙ୍କ ସହ ଯୁକ୍ତ ଥିଲେ, ସେଇଟା ହେଉଛି ଭୟ, ଭୟ ରସରେ ସେ ରହିଛି। ଏବଂ ମୃତ୍ୟୁର ଭୋଜତେ ବିରାଟ ଅଭିଦୂଷାନ୍, ବିରାଟ ଅଭିଦୂଷାନ୍, ଅଭିଦୂଷାନ୍ କହିଲେ ଯେଉଁମାନେ ଅଜ୍ଞ ବ୍ୟକ୍ତି, ସେମାନେ କୃଷ୍ଣଙ୍କୁ ଦେଖିଲେ ଦେଖୁଥିଲେ ତାଙ୍କୁ ଭୌତିକ ବିରାଟ ରୂପରେ, ଯେମିତି ଭଗବାନ ଅର୍ଜୁନଙ୍କୁ ଯେଉଁ ରୂପ ଦେଖେଇଥିଲେ ସେଭଳିଆରେ ବିରାଟ ରୂପରେ ସେମାନେ ଦର୍ଶନ କରୁଥିଲେ ଭଗବାନ କୃଷ୍ଣ। ତେଣୁ ଏଠି ଆସୁଛି ବିଭତ୍ସ ରସ ଆସୁଛି। ଏବଂ ତତ୍ତ୍ୱ ପରମ ଯୋଗୀ ନାମ, ଯୋଗୀମାନେ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରୁଥିଲେ ତାଙ୍କୁ ପରମବ୍ରହ୍ମ ରୂପେ ଦର୍ଶନ କରୁଥିଲେ, ତେଣୁ ଇଏ ହେଉଛି ଶାନ୍ତ ରସ। ଏବଂ ବ୍ରିଷ୍ଣାମ ପରଦେବତୀ, ବ୍ରିଷ୍ଣୀମାନେ ଯେଉଁମାନେ ଥିଲେ ସେଠି ମଥୁରାପୁରରେ ସେମାନେ ଯେତେବେଳେ କୃଷ୍ଣଙ୍କୁ ଦର୍ଶନ କରୁଥିଲେ ସେମାନେ ତାଙ୍କୁ ନିଜର ଶ୍ରେଷ୍ଠ ଦେବତା ପରଦେବତା ରୂପେ ଦର୍ଶନ କରୁଥିଲେ, ଏଇଠି ହେଉଛି ଦାସ୍ୟ ରସ ରାଶି, ଦାସ୍ୟ ରସ। ତେଣୁ ଏଇ ଯେଉଁ ସମୁଦାୟ 12 ରସ ରହୁଛି ତା ଦେହରୁ 5 ହେଉଛି ଆନୁକୂଲ୍ୟ ରସ, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ, ଏଇ 5 ରହୁଛି ଆନୁକୂଲ୍ୟ ରସ। ଆଉ ଯେଉଁ ଅନ୍ୟ 7 ରହୁଛି ଇଏ ହେଉଛି ପ୍ରତିକୂଳ ରସ। ତେଣୁ ଭକ୍ତିର ସାମନ୍ତ ସୁନ୍ଦର ସେଥିପାଇଁ କହୁଛି ଯେ ଅନ୍ୟ ଅଭିଳାଷଟା ଶୂନ୍ୟ, ଯେଉଁମାନଙ୍କର ବିଭିନ୍ନ ଅଭିଳାଷ ରହିଛି ସେମାନଙ୍କର ଭକ୍ତି ଶ୍ରେଷ୍ଠ ଭକ୍ତି ନୁହେଁ। ଯେଉଁମାନଙ୍କର ବିଭିନ୍ନ ଅଭିଳାଷ ରହିଛି ଯେମିତି ଭଗବତର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଚତୁର୍ବିଦା ଭଗବନ୍ତେମାନ ଜେମା ସୁକୃତି ଅର୍ଜୁନ ଆତ୍ମଜିଜ୍ଞାସ ରଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ, ଯେଉଁମାନଙ୍କର ବିଭିନ୍ନ ଅଭିଳାଷ ରହିକିରି ଭଗବାନ କୃଷ୍ଣଙ୍କ ଶରଣରେ ଯାଉନାହାନ୍ତି ସେମାନେ ସୁକୃତିମାନ ନୁହନ୍ତି, କିନ୍ତୁ ବିଭିନ୍ନ ଅଭିଳାଷ ଥାଇକିରି ମଧ୍ୟ ଯଦି ଆମେ ଭଗବାନ କୃଷ୍ଣଙ୍କ ଶରଣରେ ଯିବା ତାହେଲେ ସେମାନେ ସୁକୃତିମାନ ପୁରୁଷ, ବିଭିନ୍ନ ଅଭିଳାଷ ରହୁଛି ଯେମିତି ଆର୍ତ୍ତ, ଯେମିତି ଦୁଃଖରେ ପଡ଼ିକିରି ବ୍ରଜରାଜ ଭଗବାନଙ୍କର ସ୍ମରଣ କରିଥିଲେ ବା ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ଜିଜ୍ଞାସୁ ଯେମିତି ସୌନକା ଋଷି ଭଗବାନଙ୍କ ସହିତ ଜିଜ୍ଞାସା କରିବା ପାଇଁ ଯାଇଛନ୍ତି, ଏବଂ ଅର୍ଥାର୍ଥୀ ଯେଉଁମାନେ ଅର୍ଥ କାମନା କରୁଛନ୍ତି ଯେମିତି ଧ୍ରୁବ ମହାରାଜ ଭଗବାନଙ୍କ ଶରଣରେ ଯାଇଛନ୍ତି, ଏବଂ ଜ୍ଞାନୀ କହିଲେ ସନତ ସନାତନ ସନନ୍ଦନ ସନତ କୁମାର ଚାରି କୁମାର, ଏମାନେ ପ୍ରଥମେ ଜ୍ଞାନୀ ଥିଲେ, ଏମାନେ ଭଗବାନଙ୍କ ଚରଣରେ ଯାଇଛନ୍ତି। ଏ ବିଭିନ୍ନ ଅଭିଳାଷ ସବୁ ରହୁଛି, କିନ୍ତୁ ଯାହାର କୌଣସି ଅଭିଳାଷ ନାହିଁ, ଅନ୍ନାଭିଳାଷଟା ଶୂନ୍ୟମ ଏବଂ ଜ୍ଞାନ କର୍ମାଦି ଅନାଭୂତମ। ଯେଉଁମାନଙ୍କର ଜ୍ଞାନ ମାର୍ଗରେ ଭଗବାନଙ୍କୁ ଜାଣିବା ପାଇଁ ଚାହୁଁଛନ୍ତି ବା ବିଭିନ୍ନ ପ୍ରକାର କର୍ମଫଳରେ ଭଗବାନଙ୍କ ସହିତ କର୍ମଫଳ ପ୍ରାପ୍ତ ହେବା ପାଇଁ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, ସେମାନେ ଜ୍ଞାନ ମିଶ୍ରା ଭକ୍ତି ବା କର୍ମ ମିଶ୍ରା ଭକ୍ତି ଏଇଟାକୁ ତ୍ୟାଗ କରିବେ, ଜ୍ଞାନ କର୍ମାଦି ଅନାଭୂତମ। ତେଣୁ ଅନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତି ଉତ୍ତମ, ଅନୁକୂଳ ରସରେ ଭଗବାନଙ୍କୁ ଯେଉଁମାନେ ପୂଜା କରୁଛନ୍ତି ବା ଆରାଧନା କରୁଛନ୍ତି ସେ ହେଉଛି ଶ୍ରେଷ୍ଠ ଭକ୍ତି। ତେଣୁ ଏଇ ଯେଉଁ ଅନୁକୂଳ ରସ ରହିଛି, ଏ ଅନୁକୂଳ ରସ ହେଉଛି ପାଞ୍ଚ ପ୍ରକାର। ହଁ, ମୁଁ ଯେଉଁ କହିଲି ଗୋପୀମାନେ ଯେତେବେଳେ ଭଗବାନଙ୍କୁ ଦର୍ଶନ କରୁଥିଲେ ସେମାନେ କ'ଣ କେମିତି ଦର୍ଶନ କରୁଥିଲେ ନା, ଗୋପ୍ୟ ସ୍ତପ କିମ୍ ଆଚରଣ ତତ୍ ଅମୃଷ୍ୟ ରୂପମ ଲାବଣ୍ୟ ସାରମ ସମର୍ଥମ ଅନନ୍ୟ ସିଦ୍ଧମ ଦୀର୍ଘୀ ପିବନ୍ତ ଅନୁସବମ ଅଭିନବମ ଦୁରାପମ ଏକାନ୍ତ ଧାମ ଦଶସ ଶ୍ରୀ ଅଶ୍ୱେଶ। ଭଗବାନଙ୍କର କୃଷ୍ଣଙ୍କୁ ସେମାନେ ଦେଖୁଛନ୍ତି, ଯେତେବେଳେ ଦେଖୁଛନ୍ତି ଏତେ ସୁନ୍ଦର ଭଗବାନ ରହିଛନ୍ତି ତାଙ୍କ ରୂପ, ସେମାନେ ଚିନ୍ତା କରୁଛନ୍ତି ଯେ ଗୋପ୍ୟ ସ୍ତପ କିମ୍ ଆଚରଣ ତତ୍ ଅମୃଷ୍ୟ ରୂପମ, ଏ ଗୋପୀମାନେ କ'ଣ ତପସ୍ୟା କରିଥିଲେ ଯେ କି ଏଭଳି ସୁନ୍ଦର ରୂପ ଯାହାକି ଲାବଣ୍ୟ ସାରମ, ଲାବଣ୍ୟ ବହୁତ ସୁନ୍ଦର ସୌନ୍ଦର୍ଯ୍ୟ ଭଗବାନଙ୍କ ରହିଛି, ଏବଂ ଅସମୋର୍ଦ୍ଧମ ଭଗବାନଙ୍କ ସହିତ ସେ ସୌନ୍ଦର୍ଯ୍ୟରେ ଭଗବାନଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, ଅସମୋର୍ଦ୍ଧମ ଭଗବାନଙ୍କ ସହିତ କେହି ସମାନ ହେଇପାରିବେ ନାହିଁ କି ଭଗବାନଙ୍କର ସେ ସୌନ୍ଦର୍ଯ୍ୟର କି ଉର୍ଦ୍ଧକୁ କେହି ଯାଇପାରିବେ ନାହିଁ, ସେଥିପାଇଁ ଅସମୋର୍ଦ୍ଧମ ଭଗବାନଙ୍କ ସହିତ ଅସମୋର୍ଦ୍ଧମ। ଏବଂ ଅନନ୍ୟ ସିଦ୍ଧମ ପୂର୍ଣ୍ଣ ସିଦ୍ଧ ଆଉ ସୌନ୍ଦର୍ଯ୍ୟ ଅସିଦ୍ଧ ପୂର୍ଣ୍ଣ ସୌନ୍ଦର୍ଯ୍ୟରେ ସେ ପ୍ରତିଭାତ ହେଉଛନ୍ତି, ଏବଂ ଏହି ସୌନ୍ଦର୍ଯ୍ୟକୁ ଦୀର୍ଘି ପିବନ୍ତ୍ୟ ଅନୁସବମ ଅଭିନବମ ଦୁରାପମ ଏକାନ୍ତ ଧାମ ଦଶସ ଶ୍ରୀ ଅଶୁଦ୍ଧ। ସବୁବେଳେ ଗୋପୀମାନେ ସେଇ ଭଗବାନଙ୍କର ଯେଉଁ ସେଇ ସୌନ୍ଦର୍ଯ୍ୟକୁ ସେମାନେ ପାନ କରନ୍ତି, ଦୃଗ୍ଭି ପିବନ୍ତି ଅନୁସବ ପିବନ୍ତି ଦୃଗ୍ଭି ମାନେ ସେମାନେ ଚକ୍ଷୁରେ ଭଗବାନଙ୍କର ସେ ସୌନ୍ଦର୍ଯ୍ୟକୁ ପାନ କରନ୍ତି, ଏବଂ ସିଏ ଭଗବାନ ହେଉଛନ୍ତି ଏକାନ୍ତ ଧାମ, ସମସ୍ତ କିଛି ଯଶ ସମସ୍ତ କିଛି ଐଶ୍ୱର୍ଯ୍ୟ ସମସ୍ତ କିଛି ସୌନ୍ଦର୍ଯ୍ୟର ସିଏ ହେଉଛନ୍ତି ପୂର୍ଣ୍ଣ ଭାବରେ ଧାମ ବା ପୂର୍ଣ୍ଣ ଭାବରେ ଆଶ୍ରୟ, ସବୁକିଛି ତାଙ୍କ ପାଖରେ ଆଶ୍ରୟ ଗ୍ରହଣ କରିଛି। ତେଣୁ ଏଇ ଯେଉଁ ରହିଛି ଆନୁକୂଲ୍ୟନ କୃଷ୍ଣାନୁଶୀଳନ, ଆନୁକୂଲ୍ୟ ରସରେ ଯେଉଁ ଭଗବାନଙ୍କ ସହିତ ଯୁକ୍ତ ହେଉଥିବା ସେ ଆନୁକୂଲ୍ୟ ରସରେ ଶ୍ରେଷ୍ଠ ରସ ପ୍ରାପ୍ତ ହୋଇଛନ୍ତି ଶ୍ରୀମତୀ ରାଧିରା। ତେଣୁ ସେଥିପାଇଁ କହିଛି ଅନ୍ୟା ରାଧିତ ନୁହେଁ, ସେ ଅନନ୍ୟ ଭାବରେ ଭଗବାନଙ୍କର ଆରାଧନା କରୁଥିଲେ, ଅନନ୍ୟ ଭାବରେ ମାନେ କୌଣସି ଇଚ୍ଛା ତାଙ୍କର ନଥିଲା। ଯେଉଁ ସାଧାରଣତଃ ବିଭିନ୍ନ ପ୍ରକାର ଭଗବାନଙ୍କର ଯେଉଁମାନେ ଶରଣରେ ଯାଆନ୍ତି ବିଭିନ୍ନ ପ୍ରକାର କାମନା ଥାଇକି ଭଗବାନଙ୍କ ଶରଣରେ ଯାଆନ୍ତି, ଏବଂ ଶୁଦ୍ଧ ଭକ୍ତ ମଧ୍ୟ ଯେଉଁ ରହିଛି ଯଦିଓ କୌଣସି ତାଙ୍କର କାମନା ନାହିଁ କିନ୍ତୁ ସେ ଶୁଦ୍ଧ ଭକ୍ତ ମଧ୍ୟ ଭଗବାନଙ୍କର ଯେଉଁ ଭକ୍ତି କରନ୍ତି ସେ କିଏ ଶାନ୍ତ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, କିଏ ରାସ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, କିଏ ସଖ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, କିଏ ବାତ୍ସଲ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଏବଂ କିଏ ମାଧୁର୍ଯ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି। ତେଣୁ ଏଇ ଯେଉଁ ପାଞ୍ଚ ପ୍ରକାର ଅନୁକୂଳ ରସ ରହିଛି ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, ଏ ପାଞ୍ଚ ପ୍ରକାର ରସ ପ୍ରତି ରସ ତା ପୂର୍ବ ରସଠାରୁ ଉନ୍ନତ। ଶାନ୍ତ ଭାବରେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ଯେମିତି ବୃନ୍ଦାବନରେ ଗଛ ଲତା କୀଟ ପତଙ୍ଗ ଏମାନେ ସବୁ ଭଗବାନଙ୍କ ସହିତ ଶାନ୍ତ ରସରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଏବଂ ତାପରେ ଯେଉଁମାନେ ଦାସ୍ୟ ରସରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ଯେମିତି ଆମେ ଦେଖିବା ହନୁମାନ ଭଗବାନ ରାମଚନ୍ଦ୍ରଙ୍କ ସହିତ ଦାସ୍ୟ ରସରେ ଯୁକ୍ତ ହୋଇଛନ୍ତି, ସେଠି ଶାନ୍ତ ଭାବ ରହୁଛି ପ୍ଲସ୍ ତା ବାଦେ ଦାସ୍ୟ ଭାବ ରହୁଛି, ଅନ୍ତଚତୁର୍ଥ ସେଟା ବର୍ଣ୍ଣନା କରାଯାଇଛି। ଶାନ୍ତ ଦାସ୍ୟ ସଖ୍ୟ, ସଖ୍ୟରେ ଦୁଇ ପ୍ରକାର ସଖ୍ୟ ରହୁଛି ଯାହାକି ଗୋଟେ ହେଉଛି ସମ୍ଭ୍ରମ ସଖ୍ୟ ଆଉ ଗୋଟେ ହେଉଛି ବିଶ୍ରମ ସଖ୍ୟ। ଯେ ଭଗବାନଙ୍କର ଯେତେବେଳେ ବିଶ୍ୱରୂପ ଦର୍ଶନ କଲେ ଅର୍ଜୁନ ସେତେବେଳେ ସେ ଭୟ କରିଯାଇଛନ୍ତି, ଭଗବାନଙ୍କର ବିଶ୍ୱରୂପ ଯେତେବେଳେ ଦେଖୁଛନ୍ତି ସେତେବେଳେ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ମୁଁ ଏଇ ଯେଉଁ ଆପଣଙ୍କୁ ବିଭିନ୍ନ ପ୍ରକାର ସମ୍ମାନ କରିଛି, ସଖେତି ମତ୍ୱା ପ୍ରସବଂ ଯଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେତି ଅଜାନତାଂ ମହି ମାନଂ ତବେଦଂ ମୟା ପ୍ରମାଦାତ୍ ପ୍ରଣୟେନ ବ୍ୟାପ। ଭଗବାନଙ୍କୁ ସେ ପ୍ରାର୍ଥନା କରୁଛନ୍ତି ଯେ ମୁଁ ଆପଣଙ୍କୁ ଯେଉଁ ବିଭିନ୍ନ ପ୍ରକାର ଠିକ୍ ଭାବରେ ବ୍ୟବହାର କରୁନି ବା ଆପଣଙ୍କୁ ସଖା ହିସାବରେ ବା କେତେବେଳେ କୃଷ୍ଣ ହିସାବରେ ଏଇଭଳି ଭାବରେ ଡାକିଛି, ତେଣୁ ଏସବୁ ମୁଁ ଆପଣଙ୍କର ମହିମାକୁ ଜାଣିନଥିଲି, ଅଜାଣତା ମହିମା କରିଛି, ତେଣୁ ଇଏ ସେଥିପାଇଁ ମୋତେ କ୍ଷମା କରନ୍ତୁ। ଇଏ ହେଉଛି ସମ୍ଭ୍ରମ ସଖ୍ୟ। କିନ୍ତୁ ବିଶ୍ରମ ସଖ୍ୟ କୋଉଟା ନା? ବିଶ୍ରମ ସଖ୍ୟ ହେଉଛି ଯେମିତି ସୁବଳ ସୁଦାମ ଇତ୍ୟାଦି ଭଗବାନ କୃଷ୍ଣଙ୍କ ସହିତ ତାଙ୍କର ଆଉ କୌଣସି ତାଙ୍କର ଆଉ ଭୟ ନାହିଁ। ସେ ଇଏ ଯେତେ ଐଶ୍ୱର୍ଯ୍ୟ ଭଗବାନ କୃଷ୍ଣ ଦେଖେଇଲେ ମଧ୍ୟ ତେଣୁ ସେ ବିଭିନ୍ନ ସୁଦାମ ସୁବଳ ଇତ୍ୟାଦି ଯେତେ ଭଗବାନଙ୍କ ସଖାମାନେ ଅଛନ୍ତି ସେମାନେ କୃଷ୍ଣଙ୍କୁ କେବେ ଭାବନ୍ତି ନାହିଁ ଇଏ ଭଗବାନ ନୁହେଁ, ତେଣୁ ତାଙ୍କର କୌଣସି ସେଥିରେ ସମ୍ଭ୍ରମ ବା ଗୌରବ ଭଗବାନଙ୍କ ସହିତ ସେ ସଖାର ରସରେ ନାହିଁ। ସେ କେତେବେଳେ ଦେଖା ପଡ଼ିଲେ ଭଗବାନଙ୍କ କନ୍ଧରେ ମଧ୍ୟ ଆରୋହଣ କରିଦେଉଛନ୍ତି। ଭଗବାନ ଯେତେବେଳେ ଭଗବାନ କୃଷ୍ଣ ଏବଂ ବଳରାମ ଦୁଇଟି ପାଟି ହେଇକିରି ଖେଳ କରିବା ପାଇଁ ଆରମ୍ଭ କରିଛନ୍ତି, ସେହି ସମୟରେ ପ୍ରଳମ୍ବ ଅସୁର ଗୋଟେ ଆସିଥିଲା ଭଗବାନଙ୍କୁ ମାରିବା ପାଇଁ। ସେହି ସମୟରେ ଭଗବାନ କ'ଣ କଲେ ନା ଦୁଇଟି ପାଟି ହେଇକିରି ଖେଳ ଆରମ୍ଭ କଲେ, ଗୋଟେ ପଟେ ରହିଲେ କୃଷ୍ଣ ଗୋଟେ ପଟେ ରହିଲେ ବଳରାମ। ତେଣୁ ଯେତେ ସଖାମାନେ ଅଛନ୍ତି ସବୁ ବିଭିନ୍ନ ପଟେ ସବୁ ରହିଗଲେ ଅଲଗା ଅଲଗା ପଟେ, ତେଣୁ ଯିଏ ହାରୁଛନ୍ତି ସିଏ ଅଲଗା ପାର୍ଟିର ଲୋକମାନେ ମାନେ ସଖାମାନଙ୍କୁ ନିଜର କାନ୍ଧରେ ବସେଇକିରି ଯାଉଛନ୍ତି। ପ୍ରଣମ୍ବ ରୋହିଣୀ ସୁତ, ରୋହିଣୀ ସୁତ କହିଲେ ବଳରାମ, ସେ ହାରିକିରି ସେ ଯେଉଁ ପ୍ରଣମ୍ବ ନାମକ ପ୍ରଣମ୍ବକୁ ନିଜର କାନ୍ଧରେ, ପ୍ରଣମ୍ବ ଭଗବାନ ବଳରାମ ଜିତିଛନ୍ତି, ବଳରାମ ପାର୍ଟି ଜିତିଛନ୍ତି, ପ୍ରଣମ୍ବ କୃଷ୍ଣଙ୍କ ପଟେ ରହିଛନ୍ତି, ତେଣୁ ପ୍ରଣମ୍ବ ଉପରେ ବଳରାମ ରୋହିଣୀ ସୁତ ରହିକିରି ପ୍ରଣମ୍ବ ନେଇକି ଯାଉଛି ଗୋଟେ ଆଗ। କୃଷ୍ଣ ପାର୍ଟି ହାରିଯାଇଛନ୍ତି, ସେ ବଳରାମ ପାର୍ଟିରେ ଯିଏ ଅଛନ୍ତି ସୁଦାମ ତାଙ୍କୁ ନିଜର କାନ୍ଧରେ ବସେଇକିରି ସେ ନେଉଛନ୍ତି ବିଭିନ୍ନ ଜାଗା। ତେଣୁ ଏଇଭଳି ଭାବରେ ଭଗବାନଙ୍କ ସହିତ ଯେଉଁ ସଖ୍ୟ ରସରେ ରହିଛନ୍ତି ବୃନ୍ଦାବନରେ ସଖାମାନେ, ସେମାନେ ବିଶ୍ରାମ ସଖା, ତାଙ୍କର କୌଣସି ଗୌରବ ବା ଭଗବାନଙ୍କ ସହିତ କୌଣସି ଆଉ ଆବରଣ ନାହିଁ, ମାନେ ସାଙ୍ଗ ହିସାବରେ ସେ ସବୁ ଖେଳା ଖେଳି କରୁଛନ୍ତି। ତେଣୁ ଏଇ ଯେଉଁ ସଖ୍ୟ ରସ ପରେ ଆସୁଛି ବାତ୍ସଲ୍ୟ ରସ। ବାତ୍ସଲ୍ୟରେ ଯଶୋଦା ମାତା, ନନ୍ଦ ମହାରାଜ ଏଗୁଡ଼ା ସବୁ ଭଗବାନଙ୍କ ବାତ୍ସଲ୍ୟରେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି। ବାତ୍ସଲ୍ୟ ଏଥିରେ ଶାନ୍ତ ରହିଛି, ଦାସ ରହିଛି, ସଖ୍ୟ ରହିଛି, ତା ବାଦେ ବାତ୍ସଲ୍ୟ ମଧ୍ୟ ରସ ରହିଛି, ଚାରି ପ୍ରକାର ରସ ସେଥିରେ ରହିଛି। ତେଣୁ ବାତ୍ସଲ୍ୟରେ ଯଶୋଦା ମାତା ଯେତେବେଳେ ଭଗବାନଙ୍କ ସହିତ ବିଭିନ୍ନ ଲୀଳା କରୁଛନ୍ତି କୃଷ୍ଣଙ୍କ ସହିତ, ସେ ଜାଣୁନାହାନ୍ତି ଭଗବାନ ବୋଲି। ଯେତେବେଳେ ଭଗବାନ ଯେତେବେଳେ ଥରେ ଯେଉଁ ଇଏ ଖାଇଥିଲେ ମାଟି ଖାଇଥିଲେ, ଅନ୍ୟମାନେ ସବୁ ଆସିକି କମ୍ପ୍ଲେନ୍ କଲେ ଯଶୋଦା ମା ପାଖରେ ଯେ ତମର କୃଷ୍ଣ ଏଇ ମାଟି ଖାଉଛନ୍ତି, ତେଣୁ ଯେତେବେଳେ ସେ କହିଲେ ତାହେଲେ ତମେ ମାଟି କାହିଁ ଖାଉଛ, ଏସବୁ ଯେତେବେଳେ ଯଶୋଦା ମାତା କୃଷ୍ଣଙ୍କୁ କହୁଛନ୍ତି, କୃଷ୍ଣ କହିଲେ ମୁଁ ମାଟି ଖାଇନି, କିନ୍ତୁ ଯଶୋଦା ମାତା କହିଲେ ଠିକ ଅଛି ତାହେଲେ ତମ ପାଟି ଖୋଲ ଦେଖିବା ମାଟି ଖାଇଛ କି ନାହିଁ। ସେତେବେଳେ ମାଟି ଖୋଲି ଦେଇଛନ୍ତି କୃଷ୍ଣ ଭଗବାନ, ସେତେବେଳେ ସେଠି ସମଗ୍ର ବିଶ୍ୱକୁ ଦର୍ଶନ କରୁଛନ୍ତି ଯଶୋଦା ମାତା, ତା ପାଟି ଭିତରେ ସମଗ୍ର ବିଶ୍ୱକୁ ଦର୍ଶନ କରୁଛନ୍ତି ଏବଂ ନିଜକୁ ମଧ୍ୟ ସେ ପାଟି ଭିତରେ ଦର୍ଶନ କରୁଛନ୍ତି। କିନ୍ତୁ ଏତେ ସବୁ ଐଶ୍ୱର୍ଯ୍ୟ ଦେଖି ମଧ୍ୟ ସେ ଜାଣିନାହାନ୍ତି ଭଗବାନ ବୋଲି, ସେ ଭାବୁଛନ୍ତି କ'ଣ ଗୋଟେ ଭୂତପୂତ କ'ଣ ଗୋଟେ ରହିଯାଇଛି ସେଥିପାଇଁ ଏମିତି ହେଇଛି। ତେଣୁ ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ଯଶୋଦା ମାତା କେବଳ ସେ ଭଗବାନ ବୋଲି ଭାବନ୍ତି ନାହିଁ। ତେଣୁକରି ନନ୍ଦ ମହାରାଜ ମଧ୍ୟ ସେ ମଧ୍ୟ ସେଇଭଳି ଭାବରେ କୃଷ୍ଣଙ୍କୁ କହୁଛନ୍ତି ତମେ ମୋର କଠକୁ ଆଣ, ମୋର ଚପଲକୁ ଆଣ। ତେଣୁ ଭଗବାନ କୃଷ୍ଣ ନନ୍ଦ ମହାରାଜ ଯେତେବେଳେ ପିତା ଆଦେଶ ଦେଉଛନ୍ତି ସେତେବେଳେ ସେ ମହାରାଜଙ୍କ ପିତାଙ୍କର କଠକୁ ଆଉ ଉଠେଇ ପାରୁନାହିଁ, ଏତେ ଶକ୍ତି ନାହିଁ ବୋଲି ଦେଖୁଛି, ତାଙ୍କ କଠକୁ ସେ ବହୁତ କଷ୍ଟରେ ମୁଣ୍ଡ ଉପରେ ରଖିକିରି ନେଇକି ଯାଉଛନ୍ତି। ତେଣୁ ଭଗବାନଙ୍କର ଯେତେ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ କିନ୍ତୁ ପିତାମାତାମାନେ ତାଙ୍କର ବାତ୍ସଲ୍ୟ ରସରେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ତେଣୁ ସେ ଭାବୁଛନ୍ତି ଯଦି ଆମେ କୃଷ୍ଣଙ୍କୁ ଠିକ୍ ଭାବରେ ଶାସନ ନ କରିବା ତାହେଲେ କୃଷ୍ଣ ମାନେ ଠିକ୍ ଭାବରେ ବଢ଼ିପାରିବେ ନାହିଁ, ଉପଯୁକ୍ତ ଯୁବକ ହେଇପାରିବ ନାହିଁ। ଏଭଳି ଭାବରେ ସେମାନେ ଚିନ୍ତା କରି କୃଷ୍ଣଙ୍କୁ କେମିତି ଶାସନ କରାଯିବ, କୃଷ୍ଣଙ୍କୁ କେମିତି ତାକୁ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯିବ, ଏଇଭଳି ଭାବରେ ସେ ନନ୍ଦ ଯଶୋଦା ଯେଉଁମାନେ ବାତ୍ସଲ୍ୟ ରସରେ ରହିଛନ୍ତି ସେମାନେ ଭଗବାନଙ୍କ ସହିତ ଏଇଭଳି ଭାବରେ ଯୁକ୍ତ ହେଇଛନ୍ତି। ଏବଂ ଆର ଉର୍ଦ୍ଧ୍ୱରେ ଆସୁଛି ଯେଉଁ ମାଧୁର୍ଯ୍ୟ ରସ, ମାଧୁର୍ଯ୍ୟ ରସରେ ଯେଉଁ ବିଭିନ୍ନ ପ୍ରକାର ଯୋଉ ତିନି ପ୍ରକାର ମାଧୁର୍ଯ୍ୟ ରସ ରହିଛି, ସେଇ ମାଧୁର୍ଯ୍ୟ ରସ ହେଉଛି ଗୋପୀମାନେ ବା ମଥୁରାର ସ୍ତ୍ରୀ ଲୋକମାନେ ବା ଅଯୋଧ୍ୟା ଦ୍ୱାରକାର ସ୍ତ୍ରୀ ଲୋକମାନେ ଏମାନେ ସବୁ ଭଗବାନଙ୍କ ସହିତ ମାଧୁର୍ଯ୍ୟ ରସରେ ଯୁକ୍ତ ହେବେ। ତେଣୁ ଆମେ ଯୋଉ ପ୍ରଭୁ ଆଜି ପାଠ କଲେ, ଜୟ ଜୟ ଜୋଳ ରସ ସର୍ବରସ ସାର ପରକିଆ ଭାବେ ଯାହା ବ୍ରଜିତ ପ୍ରଚାର। ତେଣୁ ଏଇ ଯୋଉ ମାଧୁର୍ଯ୍ୟ ରସ, ଏ ଦୁଇ ପ୍ରକାର ରସ ରହିଛି, ଗୋଟେ ହେଉଛି ସୁକିଆ ରସ ଆଉ ଗୋଟେ ହେଉଛି ପରକିଆ ରସ। ତେଣୁ ଏଇ ଯୋଉ ମାଧୁର୍ଯ୍ୟ ରସରେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଥିଲେ, ଯେମିତି ତିନି ପ୍ରକାର ମାଧୁର୍ଯ୍ୟ ରସ ରହିଛି, ସେ ତିନି ପ୍ରକାର ଯୋଉ ରସ ରହିଛି, ସେ ରସ ହେଉଛି ଗୋଟେ ହେଉଛି ସାଧାରଣ ରସ, ଗୋଟେ ହେଉଛି ସମଞ୍ଜସ ରସ, ଆଉ ଗୋଟେ ହେଉଛି ସମର୍ଥ ରସ। ଏଇ ତିନି ପ୍ରକାର ରସ ମାଧୁର୍ଯ୍ୟ ରସରେ ଏସବୁ ଆସୁଛି। ତେଣୁ ସାଧାରଣ ରସ କେଉଁଟା ନା ଏଇ ମାଧୁର୍ଯ୍ୟ ରସ, କିନ୍ତୁ ସେଇଟା ହେଉଛି ସାଧାରଣ ରସ। ଆମର ଉଜ୍ଜଳ ନୀଳମଣିରେ ରୂପ ଗୋସ୍ୱାମୀ ସେଟା ବର୍ଣ୍ଣନା କରିଛନ୍ତି, ରତି ପ୍ରକରଣରେ ସେ ବର୍ଣ୍ଣନା କରାଯାଇଛି। ସେ ରସ କ'ଣ ନା ଯେମିତି କୁବ୍ଜା ଭଗବାନଙ୍କ ସହିତ ସେ ମାଧୁର୍ଯ୍ୟ ରସରେ ଯୁକ୍ତ ହେଇଥିଲେ, କିନ୍ତୁ ସେ ହେଉଛି ସାଧାରଣ ରସ। ସାଧାରଣ ରତି ହେଉଛି କ'ଣ ନା ତାକୁ ବର୍ଣ୍ଣନା କରାଯାଇଛି ଉଜ୍ଜଳ ନୀଳମଣିରେ, ଯେ ସେ ଗୋଟେ ଖାଲି ମଣି ସଦୃଶ ତୁଳନା କରାଯାଇଛି, ଏବଂ ସେ ଯେଉଁ ରହିଛି ଆମର ପ୍ରେମ ରହିଛି, ଆମର ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହେଇଛନ୍ତି ଭଗବାନଙ୍କ ଭକ୍ତ, ସେମାନେ ବିଭିନ୍ନ ସ୍ତର ଦେଇକରି ଯାଉଛନ୍ତି। ଯେମିତି ଆମର ବର୍ଣ୍ଣନା କରାଯାଇଛି ବକ୍ତିର ସାମଙ୍କ ସିନ୍ଦୁରେ, ଯେ ଆଦୌ ଶ୍ରଦ୍ଧା ତଥା ସାଧୁସଙ୍ଗ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି, ତାପରେ ନିଷ୍ଠା ରୁଚି ଆସକ୍ତି ଭାବ, ଏଇ ସ୍ତରକୁ ଆସିଲେ ପ୍ରେମର ଉଦୟ ହେଉଛି। ଆମେ ଯେତେବେଳେ ସାଧୁସଙ୍ଗ କରୁଛେ, କିଛି ଆମର ଶ୍ରଦ୍ଧା ରହିଛି, ବକ୍ତିର ସାମଙ୍କ ସିନ୍ଦୁରେ ବର୍ଣ୍ଣନା କରାଯାଇଛି, କିଛି ଆମର ଶ୍ରଦ୍ଧା ରହିଛି ଯେଉଁଥିପାଇଁ କି ଆମେ ସାଧୁସଙ୍ଗ କରୁଛେ। ତେଣୁ ସାଧୁସଙ୍ଗ କଲେ କ'ଣ ହେଉଛି ନା ଭଜନ କ୍ରିୟା, ଭଗବାନଙ୍କର ଭଜନ ଆମେ କରୁଛେ। ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଭକ୍ତି ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏଇ ନଅ ପ୍ରକାର ଭକ୍ତି ରହିଛି, ଭଜନ ରହିଛି। ତେଣୁ ଏଇ ଭଜନ କ୍ରିୟା ଆମେ ଯେତେବେଳେ ସାଧୁଙ୍କର ସାଙ୍ଗ କରୁଛେ, ସେତେବେଳେ ଆମେ ଏଇ ଭଜନ କ୍ରିୟା ଆରମ୍ଭ କରୁଛେ। ଏଇ ଭଜନ କ୍ରିୟା କଲେ କ'ଣ ହବ ନା ଆମର ଅନର୍ଥ ନିବୃତ୍ତି ହବ। ଯେଉଁ ଅନର୍ଥ ଦ୍ୱାରା ଅନର୍ଥ ଥିବା ହେତୁ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଇପାରୁନେ। ଭଗବାନ ଆମେ ହେଉଛେ ଭଗବାନଙ୍କର ଅଂଶ ବିଶେଷ, ତେଣୁ ଆମେ ଭଗବାନଙ୍କ ସହିତ ସବୁବେଳେ ଆମର ସମ୍ବନ୍ଧ ରହିଛି, କିନ୍ତୁ ଆମେ ସେ ସମ୍ବନ୍ଧଟା ଭୁଲି ଯାଇଛେ। ତେଣୁ ଆମେ ସାଧାରଣତଃ ଭୌତିକ ଜଗତରେ ସେ ସମ୍ବନ୍ଧ ଖୋଜି ବୁଲୁଛେ। ଆମର ଭୌତିକ ଜଗତରେ ଯେଉଁ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି, ଏଇ ଯେଉଁ ଆନୁକୂଲ୍ୟ କୃଷ୍ଣ ଛିଳନ, ସେଇ ପାଞ୍ଚଟି ସମ୍ବନ୍ଧ ଆମେ ଏ ଭୌତିକ ଜଗତରେ ସେ ସବୁ ସମ୍ବନ୍ଧ ଆମ ପାଖରେ ରହୁଛି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏ ପାଞ୍ଚଟି ସମ୍ବନ୍ଧ ଆମେ ଭୌତିକ ଜଗତରେ ଖୋଜି ବୁଲୁଛେ, କିନ୍ତୁ ପ୍ରକୃତରେ ଏ ସମ୍ବନ୍ଧ ହେଉଛି ଆମେ ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି। ଭଗବାନଙ୍କ ଯେମିତି ଆମର ହାତଟା ଆମ ଶରୀରର ଗୋଟେ ଅଙ୍ଗ, ତେଣୁ ହାତର ଗୋଟେ ସମ୍ବନ୍ଧ ରହିଛି ଆମ ସହିତ। ସମ୍ବନ୍ଧ କ'ଣ ନା ତାର ଗୋଟେ ପର୍ଟିକୁଲାର କାର୍ଯ୍ୟ ରହିଛି, ଆମେ ଯେଉଁଟା ଚାହୁଁଛେ କରିବା ପାଇଁ ସେ ହାତ ଦ୍ୱାରା ସେ କାର୍ଯ୍ୟଟା କରାହେବ। ତେଣୁ ସେଇଭଳି ଭାବରେ ଆମେ ହେଉଛନ୍ତି ଭଗବାନଙ୍କର ଅଂଶ, ତେଣୁ ଆମର ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି। ସେ ସମ୍ବନ୍ଧ ତତ୍ତ୍ୱ ହେଉଛି ଆମର ଯେଉଁ ବର୍ଣ୍ଣନା କରାଯାଇଛି, ଜୟତାଂ ସୁରତ ପଙ୍ଗୁ ମମ ମନ୍ଦ ମତେ ଗତେ ମତ୍ସର୍ବସ୍ୱ ରାଧା ପାଦାମ୍ବୁଜ ରାଧା ମଦନ ମୋହନ। ରାଧା ମଦନ ମୋହନ ହେଉଛନ୍ତି ସନାତନ ଗୋସ୍ୱାମୀଙ୍କର ବିଗ୍ରହ, ମାନେ ଅର୍ଚ୍ଚା ବିଗ୍ରହ ବା ଭଜନୀୟ ବିଗ୍ରହ। ସନାତନ ଗୋସ୍ୱାମୀ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱ। ଆମର ବେଦରେ ସମୁଦାୟ ତିନୋଟି ତତ୍ତ୍ୱ ରହିଛି, ସମସ୍ତ ବେଦକୁ ଯଦି ଆମେ ତିନୋଟି ତତ୍ତ୍ୱରେ ବ୍ୟକ୍ତ କରିବା, ସେ ହେଉଛି ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧା, ଏବଂ ଗୋଟେ ହେଉଛି ପ୍ରୟୋଜନ, ଏଇ ତିନୋଟି ଜିନିଷ ରହିଛି। ତେଣୁ ଏଇ ଯେଉଁ ସମ୍ବନ୍ଧ ତତ୍ତ୍ୱ ଭଗବାନଙ୍କ ସହିତ ରହିଛି, ସେ ସମ୍ବନ୍ଧ ଆମେ ଯେହେତୁ ଆମର ଭୌତିକ ଜଗତର ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ସେଇଟା ହେଉଛି ଅନର୍ଥ। ଏଇ ଅନର୍ଥ ଥିବା ହେତୁ ଆମେ ଭଗବାନଙ୍କ ସହିତ ସେ ସମ୍ବନ୍ଧଟା ଜାଣିପାରୁନୁ। ତେଣୁ ଯେତେବେଳେ ଆମର ଏସବୁ ଅନର୍ଥ ପୁଣି ଚାରି ପ୍ରକାର ରହିଛି, ଗୋଟେ ହେଉଛି ଅସତୃଷ୍ଣା, ଗୋଟେ ହେଉଛି ହୃଦୟ ଦୌର୍ବଲ୍ୟ, ଗୋଟେ ହେଉଛି ତତ୍ତ୍ୱଭ୍ରମ, ଆଉ ଗୋଟେ ହେଉଛି ଅପରାଧ, ଚାରି ପ୍ରକାର ଅନର୍ଥ ରହିଛି। তেনু এই অনর্থ যেটা আমি ভগবানটা ভজন করছে, হরে কৃষ্ণা কৃষ্ণ কৃষ্ণ হরে হরে, হরে রাম 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 হরে হরে, এই সময় যেটা আমরা এই সব যেটা ভগবানকে ভজন করছে সেতবে এই অনর্থ সব নিবৃত্তি হচ্ছে, অনর্থ নিবৃত্তি। তেনু অনর্থ যেটা আমরা নষ্ট হচ্ছে, নষ্ট প্রায়েষু অভদ্রেষু, নিত্যম ভাগবত সেবায়া, ভাগবত কে শাস্ত্র অধ্যয়ন করছে বা গুরুঙ্কর সেবা করছে, এই যে গ্রন্থ ভাগবত এবং ভক্ত ভাগবত এমানকর যেত আমি সেবা করছে সেতবে আমার এই অনর্থ বা অভদ্র সব রয়েছে সেসব দূর হচ্ছে। তেমন অনর্থ যেতবে দূর হচ্ছে সেতবে আমার নিষ্ঠা আসছে, আদৌ সদা সাধু সঙ্গ ভজন ক্রিয়া অনর্থ নিবৃত্তি তথা নিষ্ঠা, ভগবানঙ্କ ସହିତ ଆମର ଯୋଉ ଭଜନ ସବୁ ରହିଛି ତା ବି ନିଷ୍ଠା ଆସୁଛି ବା ଦୃଢ଼ତା ଆସୁଛି, ଦୃଢ଼ ତିନୋଟି ଜିନିଷ ରହିଛି, ଗୋଟେ ହେଉଛି ଦୃଢ଼ତା, ଗୋଟେ ହେଉଛି ଇଏ ହେଉଛି ଆମର ଭକ୍ତିକୁ ଦୃଢ଼ କରୁଛି, ତିନୋଟି ଜିନିଷ, ଗୋଟେ ହେଉଛି ଭଗବାନଙ୍କ ସହିତ ଯେହେତୁ ଆମର ରହିଛି ଆମର ସେମାନଙ୍କ ମୋର ସେ ଯାହା ହଉ ସେ ଯୋଉ ନିଷ୍ଠା ଏ ହେଉଛି ପ୍ରାଥମିକ ସ୍ତର ନିଷ୍ଠା, ଜଣେ ଅନ୍ତତଃ ପକ୍ଷେ ନିଷ୍ଠା ସ୍ତରକୁ ଆସିଲେ ଆମ ଶିଶୁ ଗୌରବ ସେ ମହାରାଜ କହନ୍ତି ଜଣେ ନିଷ୍ଠା ସ୍ତରକୁ ଆସିଲେ ଜଣେ ଗୁରୁ ଦେବା ପାଇଁ ଉପଯୁକ୍ତ ହେବ, ଜଣେ ନିଷ୍ଠା ସ୍ତରକୁ ଆସିନାହାନ୍ତି ମାନେ ସେ ଗୁରୁ ଦେବା ପାଇଁ ଉପଯୁକ୍ତ ନୁହନ୍ତି। ତେଣୁ ଆମର ଯେତେ ଅନର୍ଥ ଦୂର ହଉଥିବ ସେତିକି ଆମର ନିଷ୍ଠା କରୁଥିବ, ଭଗବାନଙ୍କ ପ୍ରତି ନିଷ୍ଠା ବା ଆମର ଦୃଢ଼ତା ଆସୁଥିବ ନିଷ୍ଠା, ତେଣୁ ସେଇ ନିଷ୍ଠା ଯେତେ ଅଧିକ ହଉଥିବ ସେଇ ଅନୁସାରେ ଆମର ରୁଚି ଆସୁଥିବ, ଭଗବାନଙ୍କ କଥାରେ ଆମର ରୁଚି ଆସୁନି। ଆମର ସୁଧ ଗୋସ୍ୱାମୀ ପ୍ରଥମେ ଶିକ୍ଷା କହୁଛନ୍ତି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଯେ ଧର୍ମ ସନୁଷ୍ଠା ପୁରୁଷାନ ବିଶ୍ୱକ୍ସେନ କଥା ସୁଜ ନୋତ୍ପାଦ ଇତ୍ୟାଦି ରତିନ ଶ୍ରମ ଏବଂ କେବଳ, ଆମେ ଯେଉଁ ବିଭିନ୍ନ ପ୍ରକାର ଭଗବାନଙ୍କ ଭଜନ କରୁଛେ ବା ଭଗବାନଙ୍କ ବିଭିନ୍ନ ଧର୍ମ ଆଚରଣ କରୁଛେ ସୁନିଶ୍ଚିତ ସୁନ୍ଦର ଭାବରେ ଅନୁଷ୍ଠାନ କରୁଛେ ବୋଲି ଚିନ୍ତା କରୁଛେ, କିନ୍ତୁ ଭଗବାନ ପ୍ରତି ନୋତ୍ପାଦ ଯଦି ରଦିମ ଭଗବାନ କଥା ଶୁଣିବା ପାଇଁ ଆମର ଆଗ୍ରହ ଆସୁନି ତାହେଲେ ସୁତ ଗୋସ୍ୱାମୀ କହୁଛନ୍ତି ଇଏ ହେଉଛି କେବଳ ଶ୍ରମ ଏଭଳି କେବଳ। ତେଣୁ ଆମର ଯେତିକି ଅନର୍ଥ ଦୂର ହଉଥିବ ସେତିକି ରୁଚି ଆସୁଥିବ, ଯେମିତି ଉଦାହରଣ ଦିଆଯାଇଛି ଜଣ୍ଡିସ ରୋଗୀ, ଜଣ୍ଡିସ ଯାହାର ରୋଗ ହେଉଥିବ ସେ ତାକୁ ମିଠାଟା ଦେଲେ ମଧ୍ୟ ଆଖୁ ରସଟା ମଧ୍ୟ ତାକୁ ପିତା ଭଳିଆ ଲାଗିବ, କାହିଁକିନା ତାର ପିତ ଆଧିକ୍ୟ ହେଇଯାଏ, ପିତା ଆଧିକ୍ୟ ରୋଗ। ତେଣୁ ସେଇଭଳି ଭାବରେ ଆମର ଏଇ ଯେଉଁ ଭୌତିକ ଭାବ ରୋଗ ରହିଛି ଯେଉଁଥିପାଇଁ କି ଭଗବାନ କଥା ଆମକୁ ଭଲ ଲାଗୁନି ବା ଆକର୍ଷଣ କରୁନି, ଭଗବାନ କଥା ଭୌତିକ କଥାରେ ଆମର ବହୁତ ଆଗ୍ରହ ରହୁଛି, ଏମିତି ସୁଖଦେବ ଗୋସ୍ୱାମୀ ସେଟା କହୁଛନ୍ତି ଯେ ସକାଳୁ ଉଠିଲା ମାନେ ଶ୍ରୋତବ୍ୟାଧିନୀ ରାଜେନ୍ଦ୍ର ନୃଣାଂଶାନ୍ତି ସହସ୍ର ସହ ଅପଶ୍ୟତ ଆତ୍ମତତ୍ଵମ ରୋହେସୁ ଗ୍ରହେ ଦିନା, ହଜାର ହଜାର କଥା ଶୁଣୁଛନ୍ତି କିନ୍ତୁ ଆତ୍ମତତ୍ଵ ବିଷୟରେ ଶୁଣିବା ପାଇଁ ଆଗ୍ରହ ନାହିଁ। ତେଣୁ ଇଏ ହେଉଛି ଭାବ ରୋଗ, ଯେମିତି ଜଣ୍ଡିସ ରୋଗୀକୁ ବା କାମର ରୋଗକୁ ଯଦି ମିଠା ଦିଆଯିବ ଆକୁରସ ଦିଆଯିବ ସେଇଟା ପିତା ଲାଗିବ, ସେଭଳି ଭାବରେ ଯେହେତୁ ଆମର ଭାବ ରୋଗ ରହିଛି ସେଥିପାଇଁ ଭଗବାନ କଥା ଶୁଣିବା ପାଇଁ ଆମର ଆଗ୍ରହ ଆସୁନି, କିନ୍ତୁ ଆମର ଯେତେବେଳେ ଯେତେ ଅନର୍ଥ ଦୂର ହେଉଥିବ ଆମର ସେଇ ଅନୁସାରେ ନିଷ୍ଠା ବଢ଼ୁଥିବ ଏବଂ ଭଗବାନ କଥା ପ୍ରତି ରୁଚି ଆସୁଛି, ଏବଂ ରୁଚି ଯେତେ ଆସୁଥିବ ସେହି ଅନୁସାରେ ଆମର ଆସକ୍ତି ମଧ୍ୟ ଭଗବାନ ପ୍ରତି ଆସୁଥିବ। ଆମର ଯେଉଁ ଭୌତିକ ଆସକ୍ତି ସବୁ ରହିଛି ଯେଉଁମାନେ ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଛନ୍ତି, ନିଶାଦ୍ରବ୍ୟ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ, ଯଦିଓ ଆମର ଲେଖାହଉଛି ସିଗାରେଟ ଲେଖାହଉଛି ସିଗାରେଟ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, କିନ୍ତୁ ଏଇଟା ଜାଣିଲେ ମଧ୍ୟ ଦେଖିଲେ ମଧ୍ୟ ପଢ଼ିଲେ ମଧ୍ୟ ଶୁଣିଲେ ମଧ୍ୟ କିନ୍ତୁ ସେମାନେ ସେଇଟାକୁ ସେମାନେ ବନ୍ଦ କରିପାରୁନାହାନ୍ତି କାରଣ ଏତେ ଆସକ୍ତି ରହିଛି। ତେଣୁ ସେହିଭଳି ଭାବରେ ଭଗବାନ ପ୍ରତି ସେହି ସମୟରେ ସେତିକି ଆସକ୍ତି ଆସେ, ଯାହାକି ଗୋପୀମାନେ ବା ରାଧାରାଣୀଙ୍କର ସେସବୁ ଆସକ୍ତି ଭଗବାନ ପ୍ରତି ସେ ଆସକ୍ତି ରହିଛି, ସେ ବହୁତ ଉର୍ଦ୍ଧ ସ୍ତରରେ ରହିଛନ୍ତି ସେଥିରେ ଆସକ୍ତି ଗୋଟିଏ ସ୍ତର ରହିଛି, ଭଗବାନ ପ୍ରତି ଆସକ୍ତି ରହିଛି ଯେଉଁଥିପାଇଁ ସେ ସବୁ ଧର୍ମ ତ୍ୟାଗ କରିପାରିଥିଲେ, ସର୍ବଧର୍ମାନ ପରିତ୍ୟଜ୍ୟ, ଯେଉଁ ବେଦ ଧର୍ମ ବା କୁଳ ଧର୍ମ ଜାତି ଧର୍ମ ଯାହା ସବୁ ଧର୍ମ ଅଛି ତଥାଗତ ଧର୍ମ ଏ ଧର୍ମକୁ ସେ ସବୁ ତ୍ୟାଗ କରିପାରିଛନ୍ତି କାରଣ ଭଗବାନ ପ୍ରତି ସେତିକି ଆସକ୍ତି ରହିଛି। ସେ ଭଗବାନଙ୍କୁ ଯେତେବେଳେ ଭଗବାନ ରାତିରେ ବା ଯେତେବେଳେ ଭଗବାନ ଯେତେବେଳେ ବଂଶୀ ବାଦନ କରୁଛନ୍ତି ସେତେବେଳେ ଗୋପୀ ମାନେ ବା ରାଧାରାଣୀ ଯିଏ ଯେଉଁଠି ଥିଲେ ମଧ୍ୟ ସେମାନେ ବିବଶ ହେଇକିରି ଭଗବାନ ପାଖକୁ ଆସି ପହଞ୍ଚାଉଛନ୍ତି। ରାତି ଅଧରେ ମଧ୍ୟ ସେମାନେ ବାଟ କିଛି ନ ଜାଣିକିରି ବାଟ ଏସବୁ ଚିନ୍ତା କରୁନାହାନ୍ତି, ମାନେ କଣ୍ଟା ବୁଜାରେ ମଧ୍ୟ ଚାଲିକି ପଳେଇ ଯାଉଛନ୍ତି ଭଗବାନ ପାଖ। କେଉଁଠୁ ବଂଶୀ ଆସୁଛି ଶନି ଆସୁଛି, ବଂଶୀ ସ୍ୱର୍ଣ୍ଣ କେଉଁଠୁ ଆସୁଛି କହିକି ରାତି ଅଧରେ ମଧ୍ୟ ସେମାନେ ଆଉ ବାଟ ଦେଖୁନାହାନ୍ତି, ଏଇଭଳି ଭାବରେ ଯାଉଛନ୍ତି। ତେଣୁ ସେଇ ଆସକ୍ତି ଭଗବାନ ପ୍ରତି ଆମର ଯେତିକି ଅନର୍ଥ ଦୂର ହଉଥିବ ସେତିକି ଅନୁସାରେ ଆମର ଆସକ୍ତି ଆସୁଥିବ, ଏବଂ ଆର ଉର୍ଦ୍ଧସ୍ତର ହଉଛି ଭାବସ୍ତର। ଭାବ ଭଗବାନ ପ୍ରତି ଗୋଟେ ସମ୍ବନ୍ଧ ଆସିବ, ଆମର ଭାବ ଯେଉଁ ସ୍ତରକୁ ଗଲେ ଆମେ ଭଗବାନ ସହିତ ଆମର କଣ ସମ୍ବନ୍ଧ ଅଛି ଆମେ ଜାଣିପାରିବା। ବର୍ତ୍ତମାନ ଆମେ ଭଗବାନଙ୍କୁ ଜାଣିଲେ ଭଗବାନ ସହିତ ସମ୍ବନ୍ଧ କଥା କଣ କୁହାଯିବ, କିନ୍ତୁ ସେଇ ଭାବ ସ୍ତରକୁ ଗଲେ ଆମେ ଭଗବାନଙ୍କ ସହିତ କିଭଳି ଭାବରେ ଆମର ସମ୍ବନ୍ଧ ରହିଛି ସେ ଜିନିଷଟା ଆମେ ଜାଣିପାରିବା। ସମ୍ବନ୍ଧ ଇଏ ହେଉଛି ସମ୍ବନ୍ଧ ତତ୍ତ୍ୱ, ମଦନ ମୋହନ ରାଧା ମଦନ ମୋହନ ବିଜୟ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱର ବିଜୟ। ତେଣୁ ଏଇ ସମ୍ବନ୍ଧ ଯେତେ ଜାଣିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ଆମେ ଜାଣିବା, ସେତେବେଳେ ଭଗବାନଙ୍କ ସହିତ ସେଇ ସେବାରେ ଆମେ ନିଯୁକ୍ତ ହେବା, ତାକୁ ଅଭିଧେୟ ବୋଲି କହିବା। ଅଭିଧେୟ ତତ୍ତ୍ୱ ଅଭିଧେୟ ତତ୍ତ୍ୱ ହେଉଛନ୍ତି ଗୋବିନ୍ଦ ଦେବଜୀ ରୂପ ଗୋସ୍ୱାମୀ ହେଉଛନ୍ତି ତାଙ୍କର ଭଜନୀୟ ବିଗ୍ରହ ହେଉଛନ୍ତି ରୂପ ଗୋସ୍ୱାମୀଙ୍କର ହେଉଛନ୍ତି ଗୋବିନ୍ଦ ଦେବ ଦିବ୍ୟା ସଜୟତା ସୁଦ ପଙ୍ଗୋ ମମ ମନ୍ଦାର ମତେ ଗତେ ମତ୍ସବସ ପାଦାପଞ୍ଜ ରାଧା ମଦନ ମୋହନ ଶ୍ରୀମଦ ରାଧା ଶ୍ରୀ ଗୋବିନ୍ଦ ପ୍ରେଷ୍ଠାଳୀ ସେବ୍ୟମାନ ସ୍ମରାମୀ ଏବଂ ଅଭିଜୟ ତତ୍ତ୍ୱରେ ବର୍ଣ୍ଣନା କରାଯାଇଛି। ଅଭିଜୟ ତତ୍ତ୍ୱ ହେଉଛି ରାଧା ଗୋବିନ୍ଦ ଦେବ ଏବଂ ରୂପ ଗୋସ୍ୱାମୀଙ୍କର ଭଜନ ବିଗ୍ରହ। ତେଣୁ ଅଭିଜୟ କ'ଣ ନା ସେ ହେଉଛି ଭକ୍ତି, ଭଗବାନଙ୍କ ସହିତ ଯେଉଁ ବିଭିନ୍ନ ସେବା କରାଯିବ ତାକୁ ଭକ୍ତି ବୋଲି କୁହାଯାଉଛି, ଯାହାକି ଭଗବାନଙ୍କର ଭଜନରେ ଯାଉଛି, ଯିଏକି ରାଧାରାଣୀ ସବୁଠାରୁ ଶ୍ରେଷ୍ଠ ଭକ୍ତି ଭଗବାନଙ୍କୁ କରିପାରିବ। ତେଣୁ ଏଇ ଯେଉଁ ଭାବ ସ୍ତର ଆସୁଛି ବା ପ୍ରେମ ସ୍ତର ଆସୁଛି ଏଇ ସ୍ତରରେ କୁବ୍ଜା ଥିଲେ, କୁବ୍ଜା ଯେଉଁ ସେ ହେଉଛି ସାଧାରଣ ରଥ। ତେଣୁ ଏଇ ପ୍ରେମ ସ୍ତରର ଉର୍ଦ୍ଧ୍ୱରେ ଯେଉଁ ରହିଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ଏବଂ ମହାଭାବ, ତେଣୁ ମହାଭାବମୟ ହେଉଛନ୍ତି ରାଧାରାଣୀ ମହାଭାବ ସ୍ତର। ତେଣୁ ଯେଉଁମାନେ ଦ୍ୱାରକାରେ ଯେଉଁମାନେ ଭଗବାନଙ୍କର 16,108 ରାଣୀ ଅଛନ୍ତି ସେମାନେ ଭଗବାନଙ୍କ ସହିତ ସେ ମାଧୁର୍ଯ୍ୟ ରସରେ ଯୁକ୍ତ ହୋଇଥିଲେ, ସେ ହେଉଛନ୍ତି ସମଞ୍ଜସା ରଥ, ମାଧୁର୍ଯ୍ୟ ରସରେ ଯୁକ୍ତ ହୋଇଥିଲେ, ଯାହାକୁ ଗୋଟେ କି ମଣିଷ ତୁଳନା କରାଯାଉଛି, ଆଉ ଗୋଟେ ଉନ୍ନତ ଟାଇପ୍ର ମଣିଷ ତୁଳନା କରାଯାଉଛି, ଯେମିତି ମନେ ପଡ଼ୁନି ସେ କାଗଜ ତାଗଜ ପାଉନି ତ ଆମର ଏଠି ବର୍ଣ୍ଣନା କରାଯାଇଛି। ସେ ହେଉଛନ୍ତି କି ମଣି ନା ଚନ୍ଦ୍ରକାନ୍ତ ମଣି, ଚନ୍ଦ୍ରକାନ୍ତ ମଣି ସହିତ ତୁଳନା କରାଯାଉଛି। ଇଏ ହେଉଛି କ'ଣ ନା ଇଏ ପ୍ରେମର ଉର୍ଦ୍ଧ୍ୱ ସ୍ତରର କଥା, ପ୍ରେମର ଯେଉଁ ଉର୍ଦ୍ଧ୍ୱ ସ୍ତର ରହିଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ, ଏଇ ଅନୁରାଗ ସ୍ତରରେ ସେମାନେ ଅଛନ୍ତି। ଭଗବାନଙ୍କର ଯେଉଁମାନେ ମହିଷୀମାନେ ଅଛନ୍ତି 16,108 ରାଣୀ ଅଛନ୍ତି, ତାଙ୍କ ଶ୍ରେଷ୍ଠ ହେଉଛନ୍ତି ରୁକ୍ମିଣୀ ଏବଂ ସତ୍ୟଭାମା, ସେମାନେ ସେଇ ଅନୁରାଗ ସ୍ତର ପର୍ଯ୍ୟନ୍ତ ଯାଇଛନ୍ତି, ଅନୁରାଗ ସ୍ତର ପର୍ଯ୍ୟନ୍ତ ସେଇ ଗତି ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଏମାନେ ସବୁ ସ୍ୱକୀୟ ରସରେ ରହିଛନ୍ତି ଭଗବାନଙ୍କ ସହିତ। କିନ୍ତୁ ରାଧାରାଣୀ ଯେଉଁ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ସେମିତି ପରକୀୟା ରସରେ, ଗୋପୀମାନେ ବା ରାଧାରାଣୀ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ହେଉଛି ପରକୀୟା ରସ। ତେଣୁକରି କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେଇଟା କହୁଛନ୍ତି ଯେ ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକୀୟା ଭାବେ ଯାହା ବ୍ରଜେତି ପ୍ରଚାର, ଯେତେ ମାଧୁର୍ଯ୍ୟ ରସର ଯେଉଁ ପୁଣି ଦୁଇ ପ୍ରକାର ରହିଛି ବିଭାଜନ ରହିଛି, ଗୋଟେ ହେଉଛି ସ୍ୱକୀୟା ରସ ଆଉ ଗୋଟେ ପରକୀୟା ରସ, ତେଣୁ ବୃନ୍ଦାବନରେ ଗୋପୀମାନେ ଏବଂ ରାଧାରାଣୀ ଏମାନେ ସବୁ ପରକୀୟା ରସରେ ଭଗବାନ ସହିତ ଯୁକ୍ତ ହୋଇଥିଲେ। ପରକୀୟା ରସ କହିଲେ ତାଙ୍କର ନିଜର ସ୍ୱାମୀ ଅଛନ୍ତି କିନ୍ତୁ ଭଗବାନ କୃଷ୍ଣଙ୍କ ସହିତ ସେମାନେ ଯୁକ୍ତ ହୋଇଛନ୍ତି, ଏ ପରକୀୟା ରସ ରହିଛି। ତେଣୁ ଏ ରସ ସାଧାରଣ ଲୋକମାନେ ବୁଝିପାରିବେନି, ସେମାନେ କହିବେ ଇଏ ହେଉଛନ୍ତି କୃଷ୍ଣ ହେଉଛନ୍ତି ଲଙ୍କଡ, ଏଇଭଳି ଭାବରେ ଚିନ୍ତା କରିବେ। ସେଥିପାଇଁ ଆମର ବର୍ଣ୍ଣନା କରାଯାଇଛି ସୁଖଦେବ ଗୋସ୍ୱାମୀ ସେଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି, କାହିଁକି ନା ଏ ତତ୍ତ୍ୱକୁ ସେମାନେ ବୁଝିପାରିବେ ନାହିଁ, ସେମାନେ ଆମର ଏ ପୁରୁଷ ସ୍ତ୍ରୀ ସମ୍ପର୍କ ଭଳି ସେମାନେ ଚିନ୍ତା କରିବେ, ଭୌତିକ ଚିନ୍ତା ସେମାନେ ଆସିବେ। ତେଣୁକରି ଆମର ସେ ପରୀକ୍ଷିତ ମହାରାଜ ଯଦିଓ ସେ ଭଗବାନଙ୍କର ଲୀଳା ସବୁ ଜାଣିଛନ୍ତି, କିନ୍ତୁ ସେ ପଚାରିଛନ୍ତି ସାଧାରଣ ଲୋକମାନଙ୍କର ଯେଉଁ ଡାଉଟ୍ ରହୁଛି, ବିଭିନ୍ନ ପ୍ରକାର ସଂଶୟ ରହୁଛି ଯେ ଭଗବାନ କାହିଁକି ଏଭଳି କଲେ, ଭଗବାନ କାହିଁକି ପରକୀୟା ରସରେ ସେମାନଙ୍କ ସହ ଯୁକ୍ତ ହେଲେ, ଏଇଟାକୁ ଆମେ ବୁଝିପାରିବାନି। ତେଣୁ ନରୋତ୍ତମ ଦାସ ଠାକୁର ଆମର ଲାଳସାମୟିକ ପ୍ରାର୍ଥନାରେ ସେ କହିଛନ୍ତି ଯେ ରୂପ ରଘୁନାଥ ପଦେ ହଇବେ ଆକୃତି କବେ ଆମ ବୁଝବ ସେ ଯୁଗଲ କିରତି, ବିଷୟ ଛାଡ଼ିଆ କେବେ ଶୁଦ୍ଧ ହବ ମନ କବେ ଆମ ହେ ରବ ଶ୍ରୀ ବୃନ୍ଦାବନ। ଯେଉଁମାନେ ଭୌତିକ ବିଷୟରେ ରହିଛନ୍ତି ସେମାନେ ଏସବୁ ତତ୍ତ୍ୱକୁ ବୁଝିପାରିବେ ନାହିଁ। ତେଣୁ ରାଧାରାଣୀ ତତ୍ତ୍ୱକୁ ସାଧାରଣ ଭାବରେ ବର୍ଣ୍ଣନା କରାଯାଏନି, କିନ୍ତୁ ଯେହେତୁ ଆମର କମ୍ ସମୟ ଅଛି ଏବଂ ଆମର ଭକ୍ତମାନେ ଅଛନ୍ତି, ଆମେ ଚିଠ ବିଷୟରେ ଏବେ ଏତେ ଇଏ କରୁନି, କିନ୍ତୁ ପ୍ରକୃତରେ ରାଧାରାଣୀଙ୍କ ତତ୍ତ୍ୱ ସମସ୍ତ ସମଗ୍ର ଜଣେ ସାଧାରଣ ଭାବରେ ସେଟା ପ୍ରକାଶ କରାଯାଏନି, ଏଟାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁକରି ପରୀକ୍ଷିତ ମହାରାଜ ଯଦିଓ ସେ ଜାଣିଛନ୍ତି ଭଗବାନଙ୍କର ଭଗବାନ କିଭଳି ଶୁଦ୍ଧ ସତ୍ୟସ୍ତରରେ ଅଛନ୍ତି, ତାଙ୍କର କୌଣସି ଅଧର୍ମ କୌଣସି ଆଚରଣ କରିନାହାନ୍ତି, କିନ୍ତୁ ତଥାପି ସେ ସାଧାରଣ ଲୋକମାନଙ୍କ ପାଇଁ ଏ ପ୍ରଶ୍ନ ସେ ପଚାରିଛନ୍ତି ଯେ ସଂସ୍ଥାପନାୟ ଧର୍ମସ୍ୟ ପ୍ରସମେୟ ତରସ୍ୟ ଅବତୀର୍ଣ୍ଣ ହି ଭଗବାନ ଅଂଶେନ ଜଗଦୀଶ୍ୱର ସକଥଂ ଧର୍ମ ସେତୁନା ବକ୍ତା କର୍ତ୍ତା ବିରକ୍ଷିତା ପ୍ରତିବମ ଆଚର ବ୍ରହ୍ମନ ପରଧାରା ବିମର୍ଶନ। ଭଗବାନ ଆସୁଛନ୍ତି ଧର୍ମ ସଂସ୍ଥାପନ କରିବା ପାଇଁ, ତାହେଲେ ସିଏ କେବଳ ଏ ଯେଉଁ ଅଧର୍ମ ତଥାକଥିତ ଅଧର୍ମ ରହିଛି ଅନ୍ୟ ସ୍ତ୍ରୀମାନଙ୍କ ସହିତ ସେ ଯେଉଁ ଲୀଳା କରୁଛନ୍ତି ରାସଲୀଳା ଇତ୍ୟାଦି ସେଇଟା କେମିତି କରୁଛନ୍ତି, ଏସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଦଶମସ୍କନ୍ଧ 33 ଅଧ୍ୟାୟରେ ଆମର ପରୀକ୍ଷିତ ମହାରାଜ ସେସବୁ ପଚାରିଛନ୍ତି ଯେ ଆତ୍ମକାମ ଯଦୁପତି କୃତବାନ ବୈ ଜୁଗୁପ୍ସିତମ କିମ ଅଭିପ୍ରାୟ ଏଦମ୍ ନୁହଁ ସଂଶୟ ଛିନ୍ଦ ସୁଯୋଗ। ସେସବୁ ଯାହା କାର୍ଯ୍ୟ କଲେ, ଏ ଯେଉଁ ଯୁଗୁପ୍ସିତ କାର୍ଯ୍ୟ କଲେ ବା ନିନ୍ଦନୀୟ କାର୍ଯ୍ୟ କଲେ, ଏଇଟା କ'ଣ ପାଇଁ କରୁଛନ୍ତି, ଏଇଟା ଏଇ ସନ୍ଦେହକୁ ଆମର ସନ୍ଦେହକୁ ଦୂର କରନ୍ତୁ। ପ୍ରକୃତରେ ପରୀକ୍ଷିତ ମହାରାଜଙ୍କର ଏ ସନ୍ଦେହ ନୁହଁ, ଏ ସନ୍ଦେହ ଅନ୍ୟମାନଙ୍କର ଅଛି, ବର୍ତ୍ତମାନ ଯୁଗରେ ସମସ୍ତଙ୍କର ସେ ସନ୍ଦେହ ରହିଛି ଯେ ଭଗବାନ କାହିଁକି ଏସବୁ ଏଭଳି ଅଧର୍ମ ତଥାକଥିତ ଅଧର୍ମ କାର୍ଯ୍ୟ କରୁଛନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି ପ୍ରକୃତ ଧର୍ମ କ'ଣ। ସେ କଥା ଆମର ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଶ୍ରୀପଦ ଗୋସ୍ୱାମୀ ଯେ ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରାଣାଂଶ ସାହସମ ତେଜିଅସାଂ ନ ଦୋଷାୟ ବନେ ସର୍ବଭୂତ ଦେଖା। ଯେଉଁଟା ଆମେ ଦେଖୁଛେ ଧର୍ମ ଏଠି ଠିକ ଭାବରେ ପାଳନ କରାଗଲା, ଧର୍ମ ବ୍ୟତିକ୍ରମ ହେଇଗଲା, ଯେଉଁମାନେ ଈଶ୍ୱରମାନେ ଅଛନ୍ତି, ଯେଉଁମାନେ ନିୟନ୍ତ୍ରଣକାରୀ ଅଛନ୍ତି, ଯେଉଁମାନେ ବହୁତ ଶକ୍ତିଶାଳୀ ଅଛନ୍ତି, ତାଙ୍କର ସେତିକି ଶକ୍ତି ରହିଛି। ତେଣୁ କୁହାଯାଉଛି ଯେ ତେଜିଅସାଂ ନ ଦୋଷାୟ, ଯେଉଁମାନେ ବହୁତ ଶକ୍ତିଶାଳୀ ତାଙ୍କର କୌଣସି ଦୋଷ ନାହିଁ। ବନେ ସର୍ବଭୂତ ଦେଖା, ବନେ କହିଲେ ଅଗ୍ନି, ଅଗ୍ନିରେ ଯାହା ପକେଇଲେ ମଧ୍ୟ ଯେତେ ଖରାପ ଜିନିଷ ପକେଇଲେ ମଧ୍ୟ ସେ ସବୁ ଜାଳିଦେବ। କିନ୍ତୁ ଆଉ ଗୋଟେ ଉଦାହରଣ ଯାଉଛି, ଯେମିତି ଆମେ ଦେଖିବା ବହୁତ ଜାଗା ରହିଛି ଯେଉଁଠିକି ବହୁତ ମାନେ ଇଏ ଜାଗା କ'ଣ ଖରାପ ଜାଗା ସବୁ, ମାନେ ଏଇ ଯେଉଁ ପରିଷ୍କାର ପରିଷ୍କାର କରୁଛନ୍ତି ବା ଏସବୁ ଯାଉଛନ୍ତି, ଏଭଳି ଏଇ ଅପରିଷ୍କାର ଜାଗାରେ ମଧ୍ୟ ସୂର୍ଯ୍ୟକିରଣ ଯେଉଁ ପଡ଼ୁଛି, ସୂର୍ଯ୍ୟକିରଣଟା ଅପରିଷ୍କାର ହେଉନି, ବରଂ ସୂର୍ଯ୍ୟକିରଣ ପଡ଼ୁଥିବା ହେତୁ ସେ ଅପରିଷ୍କାର ଜାଗାଟା ପରିଷ୍କାର ହୋଇଯାଉଛି। ତେଣୁ ସେ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଅନୁଗ୍ରହାୟ ଭକ୍ତାନାମ ମାନୁଷମ ଦେହମାଶ୍ରିତ ଭଜତେ ତାଦୃଶୀ କ୍ରୀଡ଼ା ଯାହା ଶ୍ରୁତା ତତ୍ପରୋ ଭବେ। ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଭଗବାନଙ୍କ ଲୀଳା ସବୁ ଲୀଳା ହୋଇଛି, ତେଣୁ ଯେତେ ଭଗବାନଙ୍କ ଯେତେ ରସ ରହିଛି ଜୟ ଜୟ ଜଳ ରସ ସର୍ବରସ ସାର, ସବୁ ରସ ଭିତରେ ସାର ଜିନିଷ ହେଉଛି ପରକୀୟା ଭାବେ ଯାହା ବ୍ରଜତି ପ୍ରଚାର, ସେ ହେଉଛି ଶ୍ରେଷ୍ଠ ରସ, ତାକୁ ଆମେ ବୁଝିପାରିବା ନାହିଁ। କାହିଁକି ନା ଆମେ ମାୟା ଭିତରେ ରହିଛେ, ମାୟା ମୋହିତ ହେଇକି ରହୁଛେ, ଆମକୁ ସତଟା ଅସତ ଭଳିଆ ଲାଗୁଛି। ଯେଉଁ ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହୁଛନ୍ତି ଉର୍ଦ୍ଧ ମୂଳ ମଦ ଶାକ ମତ୍ସ୍ୟ ଆହୁର, ଯେଉଁ ଏଭଳି ଔଷଧ ଭୌତିକ ଜଗତ ହେଉଛି ଗୋଟେ ଏଭଳି ବୃକ୍ଷ ଯାହାର ମୂଳ ସବୁ ଉର୍ଦ୍ଧ୍ୱକୁ ରହୁଛି ଏବଂ ଶାଖା ପୋଷାକ ସବୁ ନିମ୍ନକୁ ରହୁଛି। ତେଣୁ ଏଠି ଯେଉଁଟା ଠିକ୍ ସେଇଟା ଆମେ ଭାବୁଛେ ଭୁଲ ବୋଲି, ତେଣୁ ଭଗବାନ ଯେଉଁ ରାଧାରାଣୀ କି ବା ଗୋପମାନଙ୍କ ସହିତ ଯେଉଁ ଲୀଳା କରିଛନ୍ତି ସେ ଲୀଳା ହେଉଛି ଯେ କେତେ ଉନ୍ନତ ସ୍ତରର ଲୀଳା ସେଇଟା ଆମେ ବୁଝିପାରିବା ନାହିଁ। ଯେତେବେଳେ ଆମେ ଏଇ ଭୌତିକ ବିଷୟ ଇତ୍ୟାଦିରୁ ଯେତେବେଳେ ମୁକ୍ତ ହେବା, ଯେଉଁମାନେ ମୁକ୍ତ ଜନ ଯେଉଁମାନେ ସେମାନେ ଏ ଲୀଳାକୁ ସବୁ ଆସ୍ୱାଦନ କରନ୍ତି, ଜୟଦେବ ଗୋସ୍ୱାମୀ ବା ଅନ୍ୟାନ୍ୟ ଯେତେ ଭକ୍ତମାନେ ଅଛନ୍ତି ସେମାନେ ଏଇସବୁ ଲୀଳାକୁ ଆସ୍ୱାଦନ କରନ୍ତି। କିନ୍ତୁ ଆମେ ଯଦିଓ ଆସ୍ୱାଦନ କରିପାରିବା ନାହିଁ, କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁଶୁଣିଆ ଅଥବର୍ଣ୍ଣ ଭକ୍ତିଂ ପରାଂ ଭଗବତୀ ପ୍ରତିଲବ୍ଧ କାମାନ ହୃଦ୍ରୋପମ ଆଶୁ ଅପନ୍ନତି ଅଚିରୋନ୍ଧିର। ଭଗବାନଙ୍କର ଯେଉଁ ଲୀଳା ହେଇଥିଲା ରାଧାରାଣୀ ବା ଗୋପୀମାନଙ୍କ ସହିତ ବା ବିଭିନ୍ନ ରାସଲୀଳା ସହିତ ହେଇଥିଲା, ଏସବୁକୁ ଭଗବାନ ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ। ଭଗବାନ କୃଷ୍ଣଙ୍କର ଲୀଳା ହେଇଥିଲା, କିନ୍ତୁ ବିଷ୍ଣୁ କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନ ଯେହେତୁ ବିଭିନ୍ନ ଭାବରେ ନିଜକୁ ବିସ୍ତାର କରିଥିଲେ, ଯେଉଁ ରାସଲୀଳାରେ ଭଗବାନ ସମସ୍ତ ଦୁଇ ଦୁଇ ଗୋପୀମାନଙ୍କ ମଧ୍ୟରେ ଜଣେ ଜଣେ କୃଷ୍ଣ ହେଇକରି ରାସଲୀଳା କରିଥିଲେ, ତେଣୁ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିଥିବା ହେତୁ ଏଠି ବିଷ୍ଣୁ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଭଗବାନ କୃଷ୍ଣଙ୍କର ଯେଉଁ ଗୋପବନ୍ଧୁ ବ୍ରଜବନ୍ଧୁମାନଙ୍କର ସହିତ ଯେଉଁ ଲୀଳା ହେଇଥିଲା, ବିଶେଷ ଭାବରେ କ୍ରୀଡ଼ା ସବୁ ହେଇଥିଲା, ବିକ୍ରୀଡ଼ିତଂ ବ୍ରଜବଧୂ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁଶୁଣିଆ ତଥା ବର୍ଣ୍ଣିତ, ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ, ଶ୍ରଦ୍ଧାନ୍ୱିତ ଅନୁଶୁଣିଆ, ଅନୁ ଶବ୍ଦ ଅର୍ଥ ହେଉଛି ପରମ୍ପରାରେ ଗୁରୁ ଶିଷ୍ୟ ପରମ୍ପରାରେ ଏଇଟା ଶ୍ରବଣ କରିବେ ବା ବର୍ଣ୍ଣନା କରିବେ, ସେମାନେ କ'ଣ ହେବ ନା ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମ, ଶ୍ରେଷ୍ଠ ଭକ୍ତି ସେମାନେ ଲାଭ କରିବେ, ଏବଂ ହୃଦ୍ରୋଗମ ଆଶୁ ଅପହିନତି ଅଚିରେଣ ଧୀର, କାମ ରୋଗ ଯେଉଁ ରହିଛି ଆମର ହୃଦୟରେ, ଭୌତିକ କାମନା ସବୁ ବିଭିନ୍ନ ପ୍ରକାର କାମନା ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମତ୍ସର୍ଯ୍ୟ ଇତ୍ୟାଦି, ଏଇସବୁ ହୃଦ୍ରୋଗ ଆଶୁ ଅପହିନତି ଅଚିରେଣ ଧୀର, ଆଶୁ ମାନେ ଖୁବ୍ ଶୀଘ୍ର ଏଇଟା ନଷ୍ଟ ହୋଇଯିବ, ଏ ହୃଦ୍ରୋଗ ସବୁ ନଷ୍ଟ ହୋଇଯିବ ଏବଂ ସେମାନେ ଧୀରରେ ପରିଣତ ହେବେ। ଆମେ ଯେଉଁ ଆମର ଛଅଟି ବେଗ ରହିଛି, ବାଚ ବେଗମ ମନସା କ୍ରୋଧ ବେଗମ ଜିହ୍ୱା ବେଗମ ଉଦର ଉପସ୍ଥ ବେଗମ, ଏ ଯେଉଁ ଛଅଟି ବେଗ ରହିଛି, କହିବାର ବେଗ, ମନର ବେଗ, ଉଦରର ବେଗ, କାମର ବେଗ, କ୍ରୋଧର ବେଗ ଏବଂ ଜିହ୍ୱାର ବେଗ, ଏଇସବୁ ଛଅଟି ବେଗ ଯେଉଁ ରହିଛି, ଉପସ୍ଥ ବେଗ ବା ଯୌନ ବେଗ, ଏଇ ଛଅଟି ବେଗକୁ ଯେଉଁମାନେ କଣ୍ଟ୍ରୋଲ କରିଛନ୍ତି ବା ନିୟନ୍ତ୍ରଣ କରିଛନ୍ତି ସେମାନଙ୍କୁ ଧୀର ବ୍ୟକ୍ତି ବୋଲି କୁହାଯାଉଛି। ତେଣୁ ସେଇ ଜଣେ ଯେତେବେଳେ ଭଗବାନଙ୍କର ଏଇ କଥା ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁଶୁଣିଆ ଅଥବର୍ଣ୍ଣ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମା ହୃଦ୍ରୋଗମ ଆଶୁ ଅପହିନତି ଅଚିରେଣ ଆଶୁ ଅପହିନତି ଅଚିରେଣ ଧୀର, ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇପାରିବେ। ତେଣୁ ଭଗବାନଙ୍କର ଏଇ ଯେଉଁ ଲୀଳା ସବୁ ରହିଛି, ଭଗବାନ ରାଧାରାଣୀଙ୍କ ସହିତ ବିଭିନ୍ନ ଲୀଳା ସବୁ ରହିଛି, ଏ ଲୀଳା ଦିନବେଳା ଆମର ରଘୁପତି ପ୍ରଭୁ କିଛି ଆଲୋଚନା କରିଥିବେ, ତେଣୁ ଆମେ ଆଉ ବିସ୍ତାର ଭାବରେ ବର୍ଣ୍ଣନା କରିପାରିବା ନାହିଁ, କାରଣ ଆମର ସମୟ କମ୍ ରହିଛି। ତେଣୁ ଆମେ ଏଇ କହିବା ରାଧାରାଣୀଙ୍କର ଯେଉଁ ତତ୍ତ୍ୱ ରହିଛି, ଇଏ ହେଉଛି ଭଗବାନଙ୍କର ଯେଉଁ ଆନନ୍ଦ, ଯେଉଁ ଭଗବାନଙ୍କର ଯେଉଁ ଚିତ୍ ଶକ୍ତି ରହିଛି, ଭଗବାନଙ୍କର ଅନେକ ପ୍ରକାର ଶକ୍ତି ରହିଛି, ତାକୁ ମୁଖ୍ୟତଃ ତିନି ଭାବରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ନିମ୍ନତର ଶକ୍ତି ବା ଏ ଭୌତିକ ଶକ୍ତି, ଯାହାକି ତିନି ଭାଗରେ ବିଭକ୍ତ, ସତ୍ତ୍ୱ ରଜ ତମ, ଏଇ ତିନି ଗୁଣରେ ଏଇ ଭୌତିକ ଜଗତ ପରିଚାଳିତ ହେଉଛି, ଏବଂ ଆମେ ଭଗବାନଙ୍କର ଉଚ୍ଚତର ଶକ୍ତି ଆମକୁ ତଟସ୍ଥ ଶକ୍ତି ବୋଲି କୁହାଯାଉଛି, ଏବଂ ଭଗବାନଙ୍କର ଯେଉଁ ଚିତ୍ ଶକ୍ତି ରହିଛି ଅନ୍ତରଙ୍ଗା ଶକ୍ତି, ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ସତ୍, ଗୋଟେ ହେଉଛି ଚିତ୍, ଆଉ ଗୋଟେ ହେଉଛି ଆନନ୍ଦ, ସଚ୍ଚିଦାନନ୍ଦ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ ହେଉଛି ଭଗବାନଙ୍କ ତିନି ପ୍ରକାର ଶକ୍ତି, ସନ୍ଧିନୀ ସମ୍ବିତ ଏବଂ ଘାଦିନୀ, ଏଇ ତିନି ପ୍ରକାର ଶକ୍ତି ରହିଛି ଭଗବାନ। ସଦଂଶେ ସନ୍ଧିନୀ, ଭଗବାନ ଏମିତି କେତେବେଳେ ସମୟ ନଥିଲା ଯେ ଭଗବାନ ନଥିଲେ, ଭଗବତୀତାର ଯୋଦ୍ଧାରେ ଭଗବାନ ସତ୍ତା କହୁଛନ୍ତି, ନତ୍ୟବାହଂ ଜାତୁନାଶଂ ନତ୍ତଂ ନିମେ ଜନାଧିପା ନ ଚୈବ ନ ଭବିଷ୍ୟାମ ସର୍ବେ ବୟମ ଅତଃ ପରମ। ଭଗବାନ ପ୍ରଥମେ ଅର୍ଜୁନକୁ କହୁଛନ୍ତି ଯେ ଅର୍ଜୁନ ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ମୁଁ ନଥିଲି ବା ତମେ ନଥିଲ ବା ଏ ରାଜାମାନେ ନଥିଲେ, ଏବଂ ଏମିତି କେତେବେଳେ ସମୟ ଆସିବ ନାହିଁ ଯେତେବେଳେ ଆମେ ରହିବା ନାହିଁ। ତେଣୁ ଆମେ ହେଉଛେ ସତ୍, ଅର୍ଥାତ୍ ସବୁଦିନ ପାଇଁ ରହୁଛେ ଆମେ, କିନ୍ତୁ ଆମେ ଭଗବାନ ହେଉଛନ୍ତି ସତ୍, କିନ୍ତୁ ଆମେ ହେଉଛେ ଅସତ୍, କାହିଁକି ନା ଆମେ ଏଇ ଭୌତିକ ଜଗତରେ ଆମେ ପତନ ହେଇଯାଇଛି, ଯେଉଁଥିପାଇଁ କି ଆମକୁ ଏ ଶରୀରକୁ ତ୍ୟାଗ କରିବାକୁ ପଡ଼ୁଛି। ବହୁନି ମେ ବ୍ୟତୀତାନି ଜନ୍ମାନି ତ ଚାର୍ଜୁନ ତାନ୍ୟମ ବେଦ ସର୍ବାଣୀ ନତ୍ୟମ ବେଦ ପରନ୍ତ। ଭଗବତୀତାର ଚତୁର୍ଥ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ଭଗବାନ ପଚାରୁଛନ୍ତି ଯେ ଆପଣ ତ ଏବେ ଜନ୍ମ ହେଲେ ମୋ ସହିତ ଜନ୍ମ ହେଇଛନ୍ତି, କିନ୍ତୁ ସୂର୍ଯ୍ୟ ଦେବତା ବିଭୋସାନ ସହିତ ବହୁତ ଆଗରୁ ଜନ୍ମ ହେଇଛନ୍ତି, ତାହେଲେ ଆପଣ କେମିତି ସୂର୍ଯ୍ୟ ଦେବତାଙ୍କ ପ୍ରତି ଭଗବଦ୍ଗୀତାର ଜ୍ଞାନ ପ୍ରଦାନ କରିଛନ୍ତି? ତେଣୁ ସେ ପ୍ରଶ୍ନର ଉତ୍ତରରେ ଭଗବାନ କହିଛନ୍ତି ଯେ ଅନେକ ଜନ୍ମ ଆମେ ବିତେଇଛେ, କିନ୍ତୁ ତାନ୍ୟମ ବେଦ ସର୍ବାଣୀ, ମୁଁ ସେସବୁ ଜାଣିଛି କିନ୍ତୁ ନତମ ବେଦ ପରନ୍ତ ତମେ ସେଟାକୁ ଜାଣିପାରୁନ। କାହିଁକି ନା ଆମେ ଶରୀର ପରିବର୍ତ୍ତନ କରୁଛେ, କିନ୍ତୁ ଭଗବାନ ଶରୀର ପରିବର୍ତ୍ତନ ହୁଏନି। ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦମୟ ଶରୀର। ପ୍ରଭୁ ଗୋଟେ ଉଦାହରଣ ଦିଅନ୍ତି ଯେ ଭଗବାନଙ୍କ ଶରୀର ଆମେ ଦେଖୁଛେ ଛୋଟରୁ ବଡ଼ ହେଉଛନ୍ତି, କିନ୍ତୁ ଯେତେବେଳେ ସେ କିଶୋର ଶରୀର ଧାରଣ କରୁଛନ୍ତି, ଯୁବକ ଶରୀର ଧାରଣ କରୁଛନ୍ତି, ତାପରେ ଆଉ ସେ ବୁଦ୍ଧ ଶରୀର ହେଇପାରୁନାହାନ୍ତି, ତାଙ୍କ ଶରୀର ବୁଦ୍ଧ ହେଇପାରୁନି। ସେଥିପାଇଁ କହୁଛି ପୁରାଣ ପୁରୁଷଂ ନବଯୌବନଂଚ, ଯଦିଓ ସେ ଶ୍ରେଷ୍ଠ ପୁରାଣ ପୁରୁଷ ସବୁଠାରୁ ପୁରାତନ ପୁରୁଷ, କିନ୍ତୁ ସବୁବେଳେ ନବଯୌବନ। ଭଗବାନ କେବେ ହେଲେ ବୃଦ୍ଧ ହୁଅନ୍ତି ନାହିଁ। ତେଣୁ ଭଗବାନ ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ କରୁଥିଲେ, ଯଦିଓ ତାଙ୍କର ପୁତ୍ରର ପୁତ୍ର ସବୁ ହେଇସାରିଥିଲେ, କିନ୍ତୁ ସେ ଯୁବକ ଭଳି ଦର୍ଶନ ମାନେ ତାଙ୍କର ରୂପ ରହିଥିଲା, ଯୁବକ ଶରୀର ପ୍ରାପ୍ତ ହେଇଥିଲେ, ବୃଦ୍ଧ ଶରୀର ତାଙ୍କୁ ପ୍ରାପ୍ତ ହେଇପାରିନାହିଁ, ବୃଦ୍ଧ ସେ କେବେ ହେଇପାରିବେ ନାହିଁ, ସବୁବେଳେ ନବଯୁବକ ଶରୀରରେ ରହୁଛନ୍ତି, ନବଯୌବନ ଶରୀର। ତେଣୁ ଇଏ ହେଉଛି ସବ୍ ସବୁ ପାଇଁ ଭଗବାନ ରହୁଛନ୍ତି, ଏବଂ ଭଗବାନ ହେଉଛନ୍ତି ପୂର୍ଣ୍ଣ ଜ୍ଞାନମୟ, ଚିଫ୍ କହିଲେ ପୂର୍ଣ୍ଣ ଜ୍ଞାନ, ସବୁକିଛି ଜ୍ଞାନ ତାଙ୍କ ପାଇଁ ରହୁଛି, ଏବଂ ଆନନ୍ଦମୟ। ଆନନ୍ଦମୟ ହେଉଛି ସେ ଆନନ୍ଦମୟ ଯେଉଁ ଶକ୍ତି, ଭଗବାନଙ୍କର ଆନନ୍ଦ, ସଦ ସେ ସନ୍ଧିନୀ, ଚିଦ ସେ ସମ୍ବିତ, ଆନନ୍ଦ ସେ ଲାହାଦିନୀ, ଲାହାଦିନୀ ଭଗବାନଙ୍କର ଯେଉଁ ଲାହାଦିନୀ ଶକ୍ତି ରହିଛି, ସିଏ ହେଉଛନ୍ତି ରାଧାରାଣୀ। ଭଗବାନଙ୍କର ଲାହାଦିନୀ ଶକ୍ତି ଯେଉଁ ରହିଛି, ଭଗବାନ ଯେତେବେଳେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ ସେ ରାଧାରାଣୀ ଭଗବାନ ପ୍ରଦାନ କରନ୍ତି, ବିଭିନ୍ନ ଆନନ୍ଦ ସେ ଭଗବାନ ପ୍ରାପ୍ତ କରନ୍ତି। ଭଗବାନ ସବୁବେଳେ ସେ ଆନନ୍ଦ ହେଉଛି ଆନନ୍ଦାମ୍ବୋଧି ବର୍ଦ୍ଧନମ, ସବୁବେଳେ ସେ ଆନନ୍ଦ ବଢ଼ି ବଢ଼ିକା ଯାଉଛି। ଆମର ଭୌତିକ ଜଗତରେ ଯେଉଁ ଆନନ୍ଦ, ସେ ଆନନ୍ଦ ଯଦିଓ ସେଇ ରାଧାରାଣୀଙ୍କର କିଞ୍ଚିତ ଆମେ ପ୍ରାପ୍ତ ହେଉଛେ ସେ ଆନନ୍ଦ, କିନ୍ତୁ ସିଏ ହେଉଛି ଭୌତିକ ଆନନ୍ଦ। ଇଏ ହେଉଛି ମାୟା ଯେଉଁ ଦୁର୍ଗାଦେବୀଙ୍କର ଦ୍ୱାରା ଏ ଆନନ୍ଦ ଆମେ ପ୍ରାପ୍ତ ହେଉଛେ। ଦୁର୍ଗାଦେବୀ ସିଏ ରାଧାରାଣୀଙ୍କର ବିସ୍ତାର, କିନ୍ତୁ ରାଧାରାଣୀ ହେଉଛନ୍ତି ଚିତ୍ ଶକ୍ତି, ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଯେଉଁ ରହିଛି, ସେ ଅନ୍ତରଙ୍ଗା ଶକ୍ତିର ସିଏ ହେଉଛନ୍ତି ଭଗବାନଙ୍କର ଆନନ୍ଦ ପ୍ରଦାନ କରୁଛନ୍ତି। ଲାହାଦିନୀ ଭଗବାନ ସବୁବେଳେ ପୂର୍ଣ୍ଣ ଆନନ୍ଦ ପ୍ରଦାନ କରନ୍ତି, ସେଥିପାଇଁ ତାଙ୍କ ନାଁ ହେଉଛନ୍ତି ରାଧା, ଯେ ଭଗବାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ଭଗବାନ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି, କିନ୍ତୁ ଭଗବାନ ଆନନ୍ଦ ପ୍ରାପ୍ତ ହୁଅନ୍ତି ରାଧାରାଣୀଙ୍କଠାରୁ। ସେଥିପାଇଁ ଭଗବାନ ଜାଣିବାକୁ ଚାହୁଁଛନ୍ତି ଯେ ରାଧାରାଣୀ ଯେଉଁ ପ୍ରକାର ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇଟା କି ଆନନ୍ଦ। କିନ୍ତୁ ତିନି ପ୍ରକାର ଯେଉଁ ଆନନ୍ଦ ଆମେ ପ୍ରାପ୍ତ ହେଉଛେ ବା ଆମର ଯେଉଁ ରହିଛି ଯେଉଁ ସମ୍ବନ୍ଧ ରହିଛି, ତା ଦେହରେ ଦୁଇ ପ୍ରକାର ଆନନ୍ଦ ରହିଛି। ଗୋଟେ ହେଉଛି ବିଷୟ ଜାତୀୟ ସୁଖ, ଆଉ ଗୋଟେ ହେଉଛି ଆଶ୍ରୟ ଜାତୀୟ ସୁଖ। ଯେଉଁ ଆମେ ପିତା ପୁତ୍ର ସମ୍ବନ୍ଧ ରହିଛି, ଯେମିତି ପ୍ରହ୍ଲାଦ ମହାରାଜ, ଏଇଟାକୁ ଆମର ରାଧା ଆମ ଶିଶୁ ଗୌରବ ସେ ମହାରାଜ କହନ୍ତି, ଭଗବାନଙ୍କ ଲୋଭ ବିଷୟରେ ଗୋଟେ ଆର୍ଟିକଲ ବାହାରିଛି ବ୍ୟକ୍ତି ବଡ଼ ହେଲା, ଯେ ଭଗବାନ ଯେତେବେଳେ ଆସିଛନ୍ତି ପ୍ରହ୍ଲାଦ ମହାରାଜଙ୍କର କୁ ରକ୍ଷା କରିବା ପାଇଁ, ଭଗବାନ ନୃସିଂହଦେବ ଉପରେ ଆସିଛନ୍ତି, ଭଗବାନ ନୃସିଂହଦେବ ତାଙ୍କୁ ପ୍ରହ୍ଲାଦ ଯେତେବେଳେ କୋଳରେ ବସାଉଛନ୍ତି, ସେତେବେଳେ ସିଏ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ପ୍ରହ୍ଲାଦକୁ ନିଜ ପୁଅ ହିସାବ ଭଳି ଆମେ ନିଜ କୋଳରେ ବସେଇକିରି ସେ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ସେ ଚିନ୍ତା କରୁଛନ୍ତି ଏଇ ଯେଉଁ ପିତାର ଆନନ୍ଦ, ଯେଉଁ ପ୍ରହ୍ଲାଦ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ କିଭଳି ଭାବରେ ସେ ଆନନ୍ଦ ସେ ଜାଣିପାରୁନାହାନ୍ତି। କାରଣ ପ୍ରହ୍ଲାଦ ହେଉଛନ୍ତି ସେ ଆଶ୍ରୟ ବିଗ୍ରହ, ଭଗବାନ ନୃସିଂହଦେବ ହେଉଛନ୍ତି ବିଷୟ ବିଗ୍ରହ। ଭଗବାନ ନୃସିଂହଦେବଙ୍କର କୋଳରେ ଆଶ୍ରୟ ଗ୍ରହଣ କରି ପ୍ରହ୍ଲାଦ ମହାରାଜ ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ କିଭଳି ଭାବରେ ସେଇଟାକୁ ଭଗବାନ ନୃସିଂହଦେବ ଜାଣିପାରୁନାହାନ୍ତି। କେବଳ ନିଜ ପୁତ୍ରକୁ କୋଳରେ ବସାଇଛନ୍ତି ବୋଲି ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ପୁତ୍ରର ଆନନ୍ଦ କିଭଳି ସେଇଟା ସେ ଜାଣିପାରୁନାହାନ୍ତି। ଏ ଦୁଇ ପ୍ରକାର ଆନନ୍ଦ ରହିଛି, ଗୋଟେ ହେଉଛି ବିଷୟ ଆନନ୍ଦ, ବିଷୟ ଜାତୀୟ ଆନନ୍ଦ, ଗୋଟେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ। ତେଣୁ ଭଗବାନ ଯେହେତୁ ଜାଣିପାରିଲେ ନାହିଁ ଯେ ପୁଅ ହିସାବରେ ପିତାଙ୍କ ଠାରୁ ସେ କେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ତେଣୁ ସେ ଭଗବାନ ପୁତ୍ର ରୂପରେ ଆସିଛନ୍ତି। ଭଗବାନ ରାମଚନ୍ଦ୍ର ଯେଉଁ ଆସିଛନ୍ତି, ମାତା କୈକେୟୀ ସୁମାତ୍ରା ଏବଂ କୌଶଲ୍ୟାଙ୍କୁ ଆଶ୍ରୟ କରି ଏବଂ ଦଶରଥଙ୍କୁ ଆଶ୍ରୟ କରି ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏଇ ଚାରି ଜଣ ଆସି ପହଞ୍ଚନ୍ତି। ଭଗବାନଙ୍କୁ ଯେଉଁ ଭଗବାନଙ୍କର ଯେଉଁ ଲୋଭ ରହୁଛି, ଏଇ ଗୋଟେ ପ୍ରକାର ଲୋଭ, ଯେଉଁ ପୁତ୍ର କି ଆନନ୍ଦ ପ୍ରାପ୍ତ ହେଉଛି, ପିତାଙ୍କ ଠାରୁ କି ଆନନ୍ଦ ପ୍ରାପ୍ତ ହେଉଛି, ସେଟା ପିତା ଜାଣିପାରୁନାହାନ୍ତି, କିନ୍ତୁ ପୁତ୍ର ଜାଣୁଛି। ତେଣୁ ଭଗବାନ ରାମଚନ୍ଦ୍ର ଉପରେ ଆସି ଭଗବାନଙ୍କର ଦଶରଥ ମାତା ତିନି ମାତା ଯେଉଁ ରହିଛନ୍ତି ତାଙ୍କର ଆଶ୍ରୟରେ ଆସିକିରି ସେ ସେଇ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ପୁତ୍ରର ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ସେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯେଉଁ ଭଗବାନ ଏକ ପତ୍ନୀପତା ଗ୍ରହଣ କରିଥିଲେ, ତେଣୁ ସୀତାଦେବୀଙ୍କୁ ସେ ରାମଚନ୍ଦ୍ର ପତ୍ନୀ ରୂପରେ ଗ୍ରହଣ କରିଥିଲେ। କିନ୍ତୁ ଅନ୍ୟମାନେ ଯେତେବେଳେ ଅନ୍ୟ ବିଭିନ୍ନ ମୁନି ଋଷିମାନେ ଯେତେବେଳେ ଭଗବାନଙ୍କ ସଙ୍ଗ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେଇଟାକୁ ତାଙ୍କର ଇଚ୍ଛା ପୂରଣ କରିପାରୁନାହାନ୍ତି। କାହିଁକି ନା ଯେହେତୁ ସେ ମର୍ଯ୍ୟାଦା ପୁରୁଷୋତ୍ତମ ରୂପରେ ଆସିଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ହିସାବରେ ଆସିକରି ସେ ଏକ ପତ୍ନୀ ବ୍ରତ ଗ୍ରହଣ କରିଛନ୍ତି, ମର୍ଯ୍ୟାଦା ଗ୍ରହଣ କରିଛନ୍ତି, ତେଣୁ ସେ ତାକୁ ଲଙ୍ଘନ କରିପାରୁନାହାନ୍ତି। ତେଣୁକରି ତାଙ୍କର ପୁଣି ଇଚ୍ଛା ହେଲା ଯେ ସେ ବହୁ ପତ୍ନୀ ଧାରଣ କରିବେ, ଯେଉଁଥିପାଇଁ ସେ ତା ପର ସତ୍ୟ ତ୍ରେତା ଦ୍ୱାପର ଯୁଗରେ ଭଗବାନ ଆସିକରି କୃଷ୍ଣଚନ୍ଦ୍ର ଉପରେ ସେ ଅନେକ ପତ୍ନୀଙ୍କ ଗ୍ରହଣ କରିଛନ୍ତି, 16,108 ରାଣୀ ଦ୍ୱାରକାରେ ସେ ଗ୍ରହଣ କରିଛନ୍ତି, ଏବଂ ସେ ହେଉଛି ସ୍ୱକୀୟ ରସରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଛନ୍ତି। ଏବଂ ବୃନ୍ଦାବନରେ ଯେଉଁ ରସରେ ସମ୍ବନ୍ଧିତ ସେ ପରକୀୟା ରସରେ ଭଗବାନଙ୍କ ସହିତ, ଭଗବାନ ଗୋପୀମାନଙ୍କ ସହିତ ଏବଂ ରାଧାରାଣୀଙ୍କ ସହିତ ପରକୀୟା ରସରେ ସମ୍ବନ୍ଧିତ ହୋଇଛନ୍ତି। କିନ୍ତୁ ଏସବୁ ରସରେ ସମ୍ବନ୍ଧିତ ହୋଇକରି ମଧ୍ୟ ଭଗବାନଙ୍କର ସେ ତଥାପି ସେ ଜାଣିପାରୁନାହାନ୍ତି ଯେ ମୋଠାରୁ ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି ଗୋପୀମାନେ ବା ରାଧାରାଣୀ, ସେ ସୁଖ କିଭଳି ଭାବରେ ସେ ସୁଖ ସେ ପାଇପାରୁନାହାନ୍ତି। ତେଣୁକରି ଭଗବାନଙ୍କର ଏ ଯେଉଁ ଲୋଭ, ଏଠି ଆଉ ଗୋଟେ ଲୋଭ ଜାତ ହେଉଛି, ତେଣୁ ସେ କୁହାଯାଉଛି ଶ୍ରୀରାଧାୟା ପ୍ରଣୟ ମହିମା କିନ୍ତୁ ସମ୍ଭା ନୈବା, ଶ୍ରୀ ରାଧାରାଣୀ ଯେଉଁ ଭଗବାନଙ୍କୁ ପ୍ରେମ କରୁଛନ୍ତି ସେ କିଭଳି ଭାବରେ, ସେ ମହିମା କ'ଣ, ସେ ପ୍ରେମର ମହିମା କ'ଣ, ରାଧାଙ୍କର ଯେଉଁ ମହିମା ସେ ଜିନିଷଟା ସାଧାରଣ ଲୋକମାନେ ବୁଝିପାରିବେନି, ଭଗବାନ ନିଜେ ତ ବୁଝିପାରୁନାହାନ୍ତି, ଅନ୍ୟମାନେ କ'ଣ ବୁଝିପାରିବେ। ତେଣୁ ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ଶ୍ରୀ ରାଧାୟା ପ୍ରଣୟ ମହିମା କିଦୁ ସମ୍ଭା ନୈବା, ସେ ରାଧାଙ୍କର ଯେଉଁ ପ୍ରଣୟ ବା ପ୍ରେମର ମହିମା କିଭଳି ଭାବରେ ସେ ଜାଣିପାରୁନାହାନ୍ତି। ଏବଂ ସ୍ୱାଦ୍ୟ ଏନାଦ୍ଭୁତ ମଧୁରିମା କିଦୃ ସମ୍ଭା ମଧ୍ୟ, ଏ ଯେଉଁ ଅଦ୍ଭୁତ ମଧୁରିମା ଭଗବାନଙ୍କର ମଧୁରିମା ଯେଉଁ ରହିଛି, ଭଗବାନଙ୍କର ଏଭଳି ମଧୁରିମା ରହିଛି ଯେ ନିଜେ ମଧ୍ୟ ଭଗବାନ ନିଜେ ଆକର୍ଷିତ ହେଉଛନ୍ତି। ଆମର ସମୟ ନାହିଁ, ଆମେ ଚତୁର୍ଥତାଙ୍କ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆମେ ସଂକ୍ଷେପରେ ବର୍ଣ୍ଣନା କରୁଛେ। ତେଣୁ ଭଗବାନ ଆମର ବର୍ଣ୍ଣନା କରାଯାଇଛି ଯେତେବେଳେ ଦ୍ୱାରକାରେ ଭଗବାନ ନିଜର ରୂପ ଦେଖୁଛନ୍ତି ଗୋଟେ ସ୍ତମ୍ଭରେ, ସେଠି ଯେଉଁ ସ୍ତମ୍ଭ ଯେଉଁ ରହିଛି ସ୍ଫଟିକ ସ୍ତମ୍ଭ ରହିଛି, ସେ ସ୍ଫଟିକ ସ୍ତମ୍ଭରେ ଭଗବାନଙ୍କ ରୂପର ପ୍ରତିଛବି ଯେତେବେଳେ ଦେଖୁଛନ୍ତି, ସେତେବେଳେ ସେ କହୁଛନ୍ତି ଇଏ ଲୋକ କିଏ, ଏତେ ସୁନ୍ଦର ରୂପ କିଏ, ତାଙ୍କୁ ଆଲିଙ୍ଗନ କରିବା ପାଇଁ ତାଙ୍କର ଇଚ୍ଛା ହେଉଛି। ତାପରେ ଯେତେବେଳେ ଆଲିଙ୍ଗନ କରିବା ପାଇଁ ଯାଉଛନ୍ତି, ସେତେବେଳେ ସେ ନିଜର ପ୍ରତିଛବି ବୋଲି ଜାଣିପାରିବେ, ଆରେ ମୋର ରୂପ ଏତେ ସୁନ୍ଦର, ଭଗବାନଙ୍କ ରୂପ ନିଜେ ରୂପ ଦେଖିକି ମଧ୍ୟ ନିଜେ ଆକର୍ଷିତ ହେଉଛନ୍ତି। ତେଣୁ ସେ ଚିନ୍ତା କରୁଛନ୍ତି ଯେ ରାଧାଙ୍କର ଯେଉଁ ଆନନ୍ଦ, ଶ୍ରୀ ରାଧା ପ୍ରଣୟ ମହିମା କିଦୁସମ୍ମା ନୈବା ସ୍ୱାଦ୍ୟ ଏନାଦ୍ଭୁତ ମଧୁରିମା କିଦୁସମ୍ମା ମଧ୍ୟ, ମୋର ଯେଉଁ ମଧୁରିମା ସେ କିଭଳି ଭାବରେ ସ୍ୱାଦ, ତାର ସ୍ୱାଦ କିଭଳି ଭାବରେ ଆମେ ଜାଣିପାରୁନି, ସେଟା ରାଧାରାଣୀ ସେ ସ୍ୱାଦଟାକୁ ଆସ୍ୱାଦନ କରୁଛନ୍ତି। ଏବଂ ସୌଖ୍ୟ ଚାଷଚନ୍ ମଦନ ଭଗବତ କିଦୃଶନ ବ୍ୟତୀ ଲୋଭା, ଏଇ ଯେଉଁ ଅନୁଭବ ଯେଉଁ ମାଧୁର୍ଯ୍ୟ ରହିଛି ସେ ମାଧୁର୍ଯ୍ୟର ସୁଖ କିଭଳି ଭାବରେ, ସୌଖ୍ୟ ଚାଷ ମଦନ ଭଗବତ, ତେଣୁ ଏଇ ତିନୋଟି ଲୋଭ ଭଗବାନଙ୍କର ରହିଛି। ତେଣୁକରି ତଦ୍ଭାବାଢ୍ୟ ସମଧାନୀ ସଚିଗର୍ଭ ସିନ୍ଧୁ କରିନ୍ତି, ସେଥିପାଇଁ ସେ ସଚିଗର୍ଭକୁ ଆଶ୍ରୟ କରିକିରି ସଚିମାତାଙ୍କର ଗର୍ଭରେ ଆଶ୍ରୟ କରିକି ଜନ୍ମଗ୍ରହଣ କରୁଛନ୍ତି, ଭଗବାନ ଗୌରାଙ୍ଗ ରୂପରେ ଗୌରାଙ୍ଗ ରୂପରେ ଜନ୍ମଗ୍ରହଣ କରୁଛନ୍ତି। ତେଣୁ ଏଇ ଯେଉଁ ରାଧାରାଣୀଙ୍କର ଆମର ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଯେ ଯଥା ମାନ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହଂ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କର ଭଜନ କରନ୍ତି ବା ଭଗବାନଙ୍କ ଶରଣରେ ଯାଆନ୍ତି, ଭଗବାନ ତାକୁ ସେଇଭଳି ଭାବରେ ପୁରସ୍କୃତ କରନ୍ତି। କିନ୍ତୁ ଗୋପୀମାନେ ଏବଂ ରାଧାରାଣୀ ଭଗବାନଙ୍କର ଯେଉଁ ଭଜନ କରିଛନ୍ତି ସେ ଭଜନର ସେ କିଛି ପୁରସ୍କାର ପ୍ରଦାନ କରିପାରୁନାହାନ୍ତି, ତେଣୁ ସେ କହୁଛନ୍ତି ଦଶମ ସ୍କନ୍ଧ 32 ଅଧ୍ୟାୟରେ ସେ କହୁଛନ୍ତି ଯେ ସେ ଋଣୀ ହେଇକି ରହିଯାଇଛନ୍ତି, ନ ପାର ଏହଂ ନିରବଧ୍ୟ ସଂଯୁଦା ସ୍ୱସାଧୁକୃତ ବିଭୁଧା ସାପିବ ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମ୍ପୃଶ୍ୟ ତଦ୍ଭ ପ୍ରତିଜାତ ସାଧନ। ସେ କହୁଛନ୍ତି ଯେ ଯଦିଓ ସେ ଚତୁର୍ଥ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ପ୍ରତିଜ୍ଞା କରିଥିଲେ ଯେ ଯିଏ ଯେଉଁଭଳି ଭାବରେ ମୋ ଶରଣ ଯିଏ ମୁଁ ତାକୁ ସେଭଳି ଭାବରେ ତାଙ୍କର ମନୋକାମନା ପୂରଣ କରିବି, କିନ୍ତୁ ଏଇଠି ସେ କହୁଛନ୍ତି ମୁଁ ସେଇଟା ପାରୁନି, ଏ ନିଜର ପ୍ରତିଜ୍ଞା ଭଙ୍ଗ ହେଇଛି।
ନିଜକୁ ଋଣୀ ବୋଲି ମନେ କରୁଛନ୍ତି ସିଏ ସେ କହୁଛନ୍ତି ନ ପାରାୟଣ ନିରବଧ୍ୟ ସଂଜ୍ଞା, ପୂର୍ଣ୍ଣ ଭାବରେ ତମେ ମୋ ସହିତ ଯୁକ୍ତ ହେଇକି ରହିଛ କିନ୍ତୁ ତାର ପ୍ରତିବଦଳରେ ପ୍ରତିଦାନରେ ମୁଁ କିଛି ଦେଇପାରୁନି। ତେଣୁ ସେ କହୁଛନ୍ତି ସ୍ୱ ସାଧୁକୃତ ବିବୁଧା ସାଧୁ, ତମେ ଏଇ ଯେଉଁ ବିଭିନ୍ନ ପ୍ରକାର ସାଧୁ କାର୍ଯ୍ୟ କରିଛ ମୋ ସହିତ ଯୁକ୍ତ ହେଇକିରି, ମୋର ବିବୁଧା ଆୟୁଷ ଯେତେ ବ୍ରହ୍ମାଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ମୁଁ ଏଇ ଋଣକୁ ପରିଶୋଧ କରିପାରିବି ନାହିଁ। ତେଣୁ ଯା ମା ଭଜନ ଦୁର୍ଜାର ଗେହ ଶୃଙ୍ଖଳା, ଯେ କିଛି ମୋ ପାଇଁ ମୋର ଭଜନ କରିବା ପାଇଁ ସବୁକିଛି ଯେଉଁ ଗୃହ ଶୃଙ୍ଖଳା ଏସବୁ ଯେଉଁ ରହିଛି ବେଦ ଧର୍ମ କୁଳ ଧର୍ମ ଜାତି ଧର୍ମ ଏ ସବୁକିଛି ତମେ ତ୍ୟାଗ କରିପାରିଛ। ତେଣୁ ସେ କହୁଛନ୍ତି ସମୃଷ୍ଟ ତଦ୍ଭ ପ୍ରତିଯାଗ ସାଧନା, ତେଣୁ ତମେ ଯେଉଁ ମୋର ଭଜନ କରିଛ ଏହି ତମର ଫଳ। ସେ ନିଜର ଯେଉଁ ଋଣୀ ବୋଲି ଗ୍ରହଣ କରୁଥିଲେ ଭାବୁଥିଲେ, ତେଣୁ ଚୈତନ୍ୟ ମହାପ୍ରଭୁ ଉପରେ ଆସି ସେସବୁ ଯେମିତି ରାଧାରାଣୀ ଭଗବାନଙ୍କର ଆରାଧନା କରୁଥିଲେ କିଭଳି ଭଗବାନଙ୍କର ଆରାଧନା କରାଯିବ ସେହି ଆରାଧନାଟା ଭଗବାନ ନିଜେ ଆସ୍ୱାଦନ କରୁଛନ୍ତି, ଏବଂ ଖାଲି ଯେ ନିଜେ ଆସ୍ୱାଦନ କରୁଛନ୍ତି ତା ନୁହଁ, ସେ ସମସ୍ତଙ୍କୁ ସେ ଭାବ ସବୁ ବିତରଣ କରୁଛନ୍ତି। ଆଚାଣ୍ଡ ଉତ୍ତମ ଅଧମ କିଛୁ ନା ବାଛିଲ ଚାଚିଏ ଦେଲେ ତ କୋଲ, ତମ ଅଧମ କିଛୁ ନା ବାଛିଲ ଚାଚିଏ ଦେଲେ ତ କୋଲ, କହେ ପ୍ରେମାନନ୍ଦ ଏମନ ଗୌରଙ୍ଗ ହୃଦୟ ଧରିଆ ବୋଲ, କହେ ପ୍ରେମାନନ୍ଦ ଏମନ ଗୌରଙ୍ଗ ହୃଦୟ ଧରିଆ ବୋଲ, ଭଜ ଗୌରଙ୍ଗ କର ଗୌରଙ୍ଗ ନାମ ଗୌରଙ୍ଗ ନାମରେ, ଭଜ ଗୌରଙ୍ଗ କର ଗୌରଙ୍ଗ ଗୌରଙ୍ଗ ନାମରେ, ଗୌରଙ୍ଗ ଭଜେ ସେ ହେ ଆମର ପ୍ରାଣରେ, ଗୌରଙ୍ଗ ଭଜେ ସେ ହେ ଆମର ପ୍ରାଣରେ, ଗୌରଙ୍ଗ ବୋଲିତେ ହବେ ପୁଲକ ଶରୀର, ଗୌରଙ୍ଗ ବୋଲିତେ ହବେ ପୁଲକ ଶରୀର, ବୋଲିତେ ନା ଜନୁବାବେ ମୀରା, ହରି ହରି ବୋଲିତେ ନା ଜନୁବାବେ ମୀରା, ଆର କବେ ନିତାଇ ଚାନ୍ଦେ କରୁଣା, ସେମାନଙ୍କର କୃପା ପ୍ରାପ୍ତ ହେବା ତାହେଲେ ଏସବୁ ଲୀଳାକୁ ଜାଣିପାରିବା। ଆମର ବୃହତ ନାରଦ ପୁରାଣରେ ବର୍ଣ୍ଣନା କରା, ବୃହତ ବାମନ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମା ଭୃଗୁମୁନି କହୁଛନ୍ତି ଯେ ସେ 60,000 ବର୍ଷ ତପସ୍ୟା କରି ସେ ଜାଣିପାରୁନାହାନ୍ତି ଯେ ଗୋପୀମାନଙ୍କର ପାଦରେଣୁର ମହିମା କିଭଳି ହେବ। 60,000 ବର୍ଷ ତପସ୍ୟା କରି ସେ ଜାଣିପାରୁନାହାନ୍ତି ଯେ ଗୋପୀମାନଙ୍କର ପାଦରେଣୁର ମହିମା କିଭଳି ହେବ। ତେଣୁ ଆମେ ଏଥିରୁ ଅନୁମାନ କରିପାରିବା ଆମେ ତାଙ୍କର ତତ୍ତ୍ୱ କ'ଣ ଜାଣିବା। ତେଣୁ ସେଇ ରାଧାରାଣୀଙ୍କର କୃପା ପ୍ରାର୍ଥନା କରି ଆଜିର ଏଇ ରାଧାଷ୍ଟମୀ ତିଥିରେ ତାଙ୍କର ମହିମା ଜାଣିବା ପାଇଁ ଆମେ ତାଙ୍କୁ କୃପା ପ୍ରାର୍ଥନା କରିବା।
ଆମେ ଯୋଉ ମହାମନ୍ତ୍ର କୀର୍ତ୍ତନ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଥିରେ ଆମେ ସେଇ ରାଧାରାଣୀଙ୍କୁ ପ୍ରାର୍ଥନା କରୁଛେ। ହରେ ହରେ ହେଉଛି ହରା ଶବ୍ଦରୁ ହରେ ଆସୁଛି। ହରା ହେଉଛି ଭଗବାନ ହରିଙ୍କର ଶକ୍ତି, ହେଉଛନ୍ତି ହରା ବା ରାଧାରାଣୀ। ତାଙ୍କୁ ଯେତେବେଳେ ଆମେ ପ୍ରାର୍ଥନା କରୁଛେ ବା ସମ୍ବୋଧନ କରୁଛେ, ସେଥିରେ ସପ୍ତମ ବିଭକ୍ତି ଏକ ବଚନରେ ହରେ ଶବ୍ଦ ଆସୁଛି। ତେଣୁ ଆମେ ଯେଉଁ ହରେ କୃଷ୍ଣ କହୁଛେ, ପ୍ରଥମେ ରାଧାରାଣୀଙ୍କୁ ପ୍ରାର୍ଥନା କରୁଛେ, ତାଙ୍କ କୃପା ପ୍ରାପ୍ତ ହେଲେ ଆମେ ଭଗବାନ କୃଷ୍ଣ ବା ଭଗବାନ ରାମଙ୍କର ଆମେ ସେବାରେ ନିଯୁକ୍ତ ହେବା। ତେଣୁ ତାଙ୍କର କୃପା ପ୍ରାପ୍ତ ନ ହୋଇପାରିଲେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇପାରିବା ନାହିଁ। ତେଣୁ କୁହାଯାଉଛି, ଆଶ୍ରୟ ଲୟା ଭଜେ ତାତେ କୃଷ୍ଣ ନଈ ତେଜେ ଆର ସେବେ ମର। ଆମେ ଯଦି ଆଶ୍ରୟ ନେଇକି ଭଗବାନ ଭଜନ କରିବା, ତାହେଲେ ଭଗବାନ ଆମକୁ ତ୍ୟାଗ କରିବେ ନାହିଁ। ତେଣୁ ଏଇ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ରାଧାରାଣୀ ତତ୍ତ୍ୱ, ଏବଂ ସେଇ ରାଧାରାଣୀଙ୍କର ଯେଉଁ ପ୍ରକାଶ ହେଉଛନ୍ତି ବିଭିନ୍ନ ଆମର ପ୍ରଭୁପାଦ ମହାରାଜ ବା ଯେଉଁ ବିଭିନ୍ନ ଗୁରୁଦେବ ସବୁ ଆସୁଛନ୍ତି, ବିଭିନ୍ନ ଯେଉଁ ଆମର ରହିଛି ଚାରୋଟି ସମ୍ପ୍ରଦାୟ ରହିଛି, ଏହି ସମ୍ପ୍ରଦାୟ ମାଧ୍ୟମରେ ଯେଉଁ ଆଚାର୍ଯ୍ୟମାନେ ଆସୁଛନ୍ତି, ଏମାନେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଆଙ୍କର ଆଶ୍ରୟ ନେଇକିରି, ସେଇ ଗୁରୁଦେବଙ୍କ ପାଦ ମଧ୍ୟରେ ଆଶ୍ରୟ ନେଇକିରି ଯଦି ଆମେ ଭଗବାନଙ୍କର ଭଜନ କରିବା, ରାଧାରାଣୀଙ୍କ ତତ୍ତ୍ୱ ରାଧାରାଣୀଙ୍କୁ କୃପା କରିବା, ତାହେଲେ ସେ ଆମକୁ ଭଗବାନଙ୍କ ଭଜନରେ ନିଯୁକ୍ତ କରେ। ଜୟ ଶ୍ରୀମତୀ ରାଧାରାଣୀ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବୃନ୍ଦ କି, ଦାୟୀ ଗୋ ପ୍ରମାନନ୍ଦେ ହରି ହରି ବୋଲ।